ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दशम स्कंद 68 अध्याय श्लोक 1। यथा हतो भगवता भौमो जेने चतः स्त्रियः निरुद्धा एतदाचख्य विक्रमं सार्गधन्वनः यथाहतो भगवता भौमो जेने चतः स्त्रियः निरुद्धा एतदाचख्व विक्रमं सार्गधन्वनः। यथाहतो भगवता भौमो जेने चतः स्त्रियः निरुद्धा एतदाचख्व विक्रमं सार्गधन्वनः। यथाहतो भगवता निरुद्धायेतदाचख्व विक्रमं सार्गधन्वनः। हरे कृष्ण अभ्यस्त भक्त सज्जनवृंद मातृवृंद आमर भागवत कथा को आपण मान सब स्वागत जना जाउछि। आज आम गोटे नूतन अध्याय पाठ करिबा दशम स्कंद 68 अध्याय। ए अध्याय शीर्षक होउछि नरकासुर बद्ध। नरकासुर ये आउ के असुर नहि भगवान कर पुत्र नरकासुर। तेणु ए अध्याय एभली भाव रही। तेणु आज ये श्लोक आम प्रथम नंबर श्लोक पाठ करवा। ये अध्याय 45 श्लोक अच्छा भगवान पूर्वर 8 विवाह कर सारी गत काली पर्यंत आम आलोचना करते दशम स्कंद 58 अध्याय। ये 58 अध्याय भगवान 5 कन्या को विवाह करते पूर्वर पखापाखि 52 रु 57 पर्यंत आउ 4 ए हाँ आउ 3 विवाह विषय वर्णना करा जाइतला। प्रथम विवाह होची भगवान कर रुक्मिणी को विवाह करथिले। भगवान कर पाटराणी असंत रुक्मिणी एवं द्वितीय विवाह कले भगवान जांबवती को। तृतीय भगवान विवाह कले सत्यभामा को। चतुर्थ विवाह ला यही चतुर्थ रु अष्टम ये 5 जो विवाह कले भगवान ये पूर्व अध्याय वर्णना करागला। 58 अध्याय वर्णना करागला 5 कन्या भगवान विवाह कले। प्रथमे काळिंदी तापर मित्रविंदा तापर भद्रा तापर सत्या तापर अंतिम जो विवाह कले भगवान लक्ष्मणा को विवाह कले। यही भाव 8 विवाह भगवान कर तेणु ये 68 अध्याय रे एकाथर के 16,100 को विवाह करिए भगवान ये सब वर्णना करा जीव सुंदर भाव रे ये वर्णना कर हाँ 1-22 ये 22 अध्याय 22 श्लोक रे भगवान भौमासुर को बद्ध करिवे। भौमासुर ये सब तक विषय वर्णना कर 23-32 ये 10 श्लोक में भूमिदेवी प्रार्थना करेंगे। भूमिकर पुत्र से भौम बोली कह जा ये मतलब भगवान का पुत्र तेणु भूमिदेवी प्रार्थना करिवे भगवान जत भौमान स्वरूप बद्ध करिवे भूमिदेवी से प्रार्थना करिवे ए अध्याय आम सुनिबा एवं 33-37 ये पांचटी श्लोक रे भगवान ये जो 16,100 ए कन्या को भौमासुर बंदी कर रखिथिबे भगवान उद्धार करी पठेबे द्वारका को पठेबे ए पांचटी श्लोक वर्णना करा जीव तापरे 38-41 ए चारोटी श्लोक भगवान पारिजात जीवे स्वर्ग को जाइकरी ए पारिजात पुष्प आणबे ए सब कथा वर्णना करा जीव तापरे 42-45 ए चारोटी श्लोक भगवान से 16,100 राणी को विवाह करिवे एक समय विवाह करिवे 16,100 भगवान निज को विस्तार करिवे 16,100 रूप से विस्तार करिकरी गोटे समय विवाह हव गोटे समय विवाह हव ए सब कथा ए अध्याय वर्णना करा जाइछि तेणु ए अध्याय पूर्वरु जो सुखदेव गोस्वामी जो परीक्षित महाराज को ए भगवान कर विवाह विषय कहते पूर्व श्लोक लास्ट श्लोक कहले अन्याश्च एवं विधा भार्या कृष्णस्यासन सहस्रशः भौमं हत्वा तन्निरोधात् हृताश्चारु दर्शनः अर्थात भगवान कृष्ण यही भाव में 16,100 राणी को विवाह करिवे जितेबले से भौमासुर को बद्ध करी ताद्वारा बंदी हो रही ए कन्या मान को उद्धार करिवे यही श्लोकटी कहले आम भागवत मूल जो वक्ता होती सुखदेव गोस्वामी एवं मूल श्रोता होती परीक्षित महाराज गंगा नदी तटे भगवान चलीगला पर 30 वर्ष पर यह घटनाटी 30 वर्ष पर जो परीक्षित महाराज अभिशप्त हेले ये सब बहुत घटना रही अभिशप्त होगापर से आसीगले गंगा नदी तट को आसीगले ये आसिक आमरण अनशन व्रत ग्रहण करी बसी थे गंगा नदी तटे एवं से 60,000 मुनि ऋषि मैंने आसी उपस्थित हो गले एवं से ही समय रे परीक्षित महाराज प्रश्न पचारे कौन मोर कर्तव्य आ 7 दिन मोर आयुष अच्छी मोर कौन कर्तव्य से मैंने भितर आलोचना कर समय सुखदेव गोस्वामी आसी पहुँचीगले तेणु सुखदेव गोस्वामी को गोटे समस्ते कौन समस्ते दंडायमान सम्मान प्रदर्शन कले तापर परीक्षित महाराज तक प्रश्न पचारिंट तेणु से प्रश्नर उत्तर में सुखदेव गोस्वामी कौन कथा कौ चली भगवान कथा पखापाखि 4 दिन पखापाखि कम्प्लीट शेष हो गले तापर पंचम दिन भगवान लीला को विस्तार भाव वर्णना कर दशम अध्याय दशम स्कंद वर्णना करा जाउची तेणु ये लीला भगवान वृंदावन लीला मथुरा लीला ये सब वर्णना कर सारापर वर्तमान द्वारका लीला भगवान वर्णना कर परीक्षित महाराज को तेणु द्वारका लीला रे केमिति भगवान प्रथम विवाह कले पत्नी मान विषय वर्णना करा जाउची तेणु अंतिम जिते बड़े श्लोकटी कहले से परीक्षित महाराज पचारती 68 अध्याय 1 नंबर श्लोक आरंभ हो राज कौन श्री राज उवाच कौन यथा हतो भगवता भगवान जो भाई भाव हत्या कले भगवान हत्या और साधारण हत्या भितर बहुत तफात रही बहुत हत्या आम भावचे आम तक मारिदेलु भगवद गीतार भगवान कहले ना जयन मन्यते हतम जस्न मन्यते हतम उभौत न विजानत ना हंति न हन्यते जयन व्यतिहंतारम जस्न मन्यते हतम ना उभौत न विजानित जो मैंने चिंता करूँ हत्या कली बासी मत हत्या कला ये प्रकृत जानती ना जयन व्यति हंतारम जस्न मन्यते हतम उभौत न भी जानते ना यंति न हन्यते जी चिंता करुँच हत्या कली ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ ଏ ଅସୁର ସ୍ୱଭାବ ସମ୍ପନ୍ନ ବିଷୟରେ ଯେତେବେଳେ କହୁଛନ୍ତି ସେତେବେଳେ ଅସୁର ସ୍ୱଭାବ ଲକ୍ଷଣ ଏହିସବୁ ରହିଛି। ଅସୌମୟାତ ଶତ୍ରୁ ହନିଷେଚା ବରାନପି ଈଶ୍ୱରହମ ହମ ଭୋଗୀ ଶୁଦ୍ଧହମ ବଳବାନ ସୁଖୀ। ମୁଁ ଆକୁ ହତ୍ୟା କରିଛି, ଅସୌମୟାତ ଶତ୍ରୁ ହନିଷେଚା, ଆଉ ଏମାନଙ୍କୁ ସବୁ ହତ୍ୟା କରିବି, ଏବଂ ମୁଁ ହେଉଛି ଈଶ୍ୱର, ମୁଁ ହେଉଛି ଭୋଗୀ, ମୁଁ ହେଉଛି ବଳବାନ, ମୁଁ ସୁଖୀ। ଏହିସବୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କର ଲକ୍ଷଣ। ତେଣୁ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହିଲେ, ଜୟନମ ବ୍ୟତି ହନ୍ତାରମ, ଯିଏ ଚିନ୍ତା କରୁଛି ମୁଁ ତାଙ୍କୁ ହତ୍ୟା କରିଛି ବୋଲି, ଯଶ୍ଚିନ ମନ୍ୟତ ହତମ, ବା ଚିନ୍ତା କରୁଛି ମୁଁ ତାଙ୍କ ଦ୍ୱାରା ହତ ହୋଇଗଲି ବା ହତ ହେବି, ଉଭୌତ ନ ବି ଜାଣନ୍ତି, ଦୁଇ ଜଣ ଯାକ ଜାଣନ୍ତି ନାହିଁ, ନାୟଙ୍ଗ ହନ୍ତି ନ ହନ୍ୟତେ, କିଏ କାହାକୁ ହତ୍ୟା କରୁନାହାନ୍ତି, କିଏ କାହାକୁ କିଏ ହତ ହେଉନାହାନ୍ତି, କିଏ କାହାକୁ ପ୍ରକୃତ ହତ୍ୟା କରୁନାହାନ୍ତି। ତେଣୁ ପରୀକ୍ଷିତ ମହାରାଜ କ'ଣ ଏସବୁ ଜାଣିନାହାନ୍ତି କି? ତେଣୁ ସେ କେମିତି କହିଲେ, ଯଥା ହତୋ ଭଗବତା, ଭଗବାନ କେମିତି ହତ୍ୟା କଲେ, ତାହେଲେ ସେ କ'ଣ ଉଭୌତ ହନୁଚାତ, ସେ କ'ଣ ଜାଣନ୍ତି ନାହିଁ ହତ୍ୟା କଲେ ବୋଲି? ତେଣୁ ସାଧାରଣତଃ ଲୋକମାନଙ୍କର ଯେଉଁ ଧାରଣା, ଏଇ ଯେଉଁ ହତ୍ୟା ହେଲେ ଲୋକ ମୃତ୍ୟୁବରଣ କରୁଛନ୍ତି ବୋଲି, କିନ୍ତୁ ପ୍ରକୃତରେ କାହାର ମୃତ୍ୟୁ ନାହିଁ, ଆମର କାହାର ମୃତ୍ୟୁ ନାହିଁ। ହଁ, ଏଇ ଯେଉଁ ଯଦି ଲୋକମାନେ ଏଇ କଥାଟି ଜାଣିଯାଆନ୍ତେ, ଆଉ ଏ ଯେଉଁ ଭୟ ରହିଛି କରୋନାର ଭୟ ରହିବ ନାହିଁ, କରୋନା ପାଇଁ ଯେଉଁ ମୃତ୍ୟୁ ଭୟ ରହିଛି ରହିବ ନାହିଁ, ଯେତେବେଳେ ଜାଣିବେ କାହାର ମୃତ୍ୟୁ ନାହିଁ ବୋଲି। ତେଣୁ ଭଗବାନ କହିଲେ ମଧ୍ୟ ସେ କଥା, ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ କହିଲେ, ନ ଜାୟତେ ମ୍ରିୟତେ ବା କଦାଚିତ୍ ନାୟଂ ଭୂତ୍ୱା ଭବିତା ବା ନ ଭୂୟ ଅଜୋ ନିତ୍ୟ ଶାଶ୍ୱତୋୟଂ ପୁରାଣ ନା ହନ୍ୟତେ ହନ୍ୟମାନ ଶରୀରେ। ପ୍ରକୃତରେ ଏମିତି କେତେବେଳେ ସମୟ ନଥିଲା ଯେତେବେଳେ ଆମର ଜନ୍ମ ହେଲା, ବା ଏମିତି କେତେବେଳେ ସମୟ ହେବ ନାହିଁ ଆମେ ମୃତ୍ୟୁବରଣ କରିବା, ଆମେ ସବୁବେଳ ପାଇଁ ରହିଛେ ଏବଂ ରହିବା ମଧ୍ୟ। ଏ ଭଗବତ ଗୀତାର ପ୍ରଥମ ଜ୍ଞାନ ଭଗବାନ ଅର୍ଜୁନଙ୍କୁ ଏହିଭଳି ଭାବରେ ଦେଉଛନ୍ତି, ଅର୍ଜୁନ ତୁମେ ଯେଉଁ ଚିନ୍ତା କରୁଛ, ଏମାନେ ତୁମେ ନିଜେ ବା ମୁଁ ବା ଏହି ରାଜାମାନେ, ଏମିତି କେତେବେଳେ ସମୟ ନଥିଲା ଯେତେବେଳେ ଆମେ ନଥିଲେ, ଏବଂ ଏମିତି କେତେବେଳେ ସମୟ ହେବ ନାହିଁ ଯେତେବେଳେ ଆମେ ରହିବା ନାହିଁ। ତେଣୁ ଏ ଶରୀରଟା ସବୁବେଳେ ମୃତ ବସ୍ତୁ, ଶରୀରଟା ସବୁବେଳେ ମୃତ ବସ୍ତୁ, ଶରୀରଟା ଜୀବନ୍ତ ବସ୍ତୁ ନୁହଁ। ଏ ଶରୀରଟା ଯେଉଁ ତିଆରି ହୋଇଛି, କିଭଳି ତିଆରି ହୋଇଛି, ନା ପାଞ୍ଚଟି ଭୂତରେ ତିଆରି ହୋଇଛି, ଭୂମି ଜଳ ଅଗ୍ନି ବାୟୁ ଆକାଶ, ଏଇ ପାଞ୍ଚଟି ପଞ୍ଚ ମହାଭୂତରେ ଏ ଶରୀରରେ ସୃଷ୍ଟି ହୋଇଛି, ଏ ସବୁ ପାଞ୍ଚଟି ଯାକ ବସ୍ତୁ ହେଉଛନ୍ତି ମୃତ ବସ୍ତୁ, ଚେତନା ଆଧାର ନାହିଁ। ଆମେ ଭୂମି ଉପରେ ବସୁଛେ, ତା'ର କ'ଣ ଚେତନା ଅଛି, ତାକୁ କଷ୍ଟ ହେଉଛି, ଓ ଯେ ଭୂମିଦେବୀ ଜଣେ ଅଛନ୍ତି ସେ ଅଲଗା କଥା, ଭୂମି ଜଳ ଜଳ ମଧ୍ୟ ସେଇଭଳି ଭାବରେ ଅଗ୍ନି ବାୟୁ ଆକାଶ ଇତ୍ୟାଦି ପାଞ୍ଚଟି ମହାଭୂତ ରହିଛି। ତେଣୁ ଏହି ପାଞ୍ଚଟି ମହାଭୂତରେ ଆମ ଶରୀର ସୃଷ୍ଟି ହୋଇଛି, ତେଣୁ ଏ ଶରୀର ପ୍ରକୃତରେ ମୃତ ଶରୀର, କିନ୍ତୁ ଯେହେତୁ ଆତ୍ମା ଏଠି ରହିଛି, ଜୀବନ୍ତ ବସ୍ତୁ ଏଠି ରହିଛି, ସେଥିପାଇଁ ଏ ଶରୀର ଜୀବନ୍ତ ଭଳି କାର୍ଯ୍ୟ କରୁଛି। ତେଣୁ ଯେତେବେଳେ ଆତ୍ମା ଚାଲିଯାଏ, ସେତେବେଳେ ଶରୀର ପୁଣି ଯେଉଁ ମୃତ ଅବସ୍ଥାରେ ଥିଲା ସେଇ ମୃତ ଅବସ୍ଥା ହୋଇଯିବ। ଏଇଟାକୁ ଅଧିକାଂଶ ଲୋକ ଜାଣନ୍ତି ନାହିଁ, 99% ଲୋକ ଜାଣନ୍ତି ନାହିଁ। ତେଣୁ ଯାହା ହଉ, ଭଗବାନ ଏଠି ଯେଉଁ ହତ୍ୟା କଲେ ବୋଲି କୁହାଗଲା, ଏଇ ଯେଉଁ ତାଙ୍କର ଶରୀରରୁ ଆତ୍ମାକୁ ବିଚ୍ଛିନ୍ନ କଲେ ଭଗବାନଙ୍କ ଦ୍ୱାରା ଯେଉଁମାନେ ହତ ହେବେ, ହତାରି ଗତିଦାୟକ, ଅନ୍ୟ ଲୋକମାନେ ଯେଉଁ ହତ୍ୟା କରୁଛନ୍ତି ତାହାର ଯେଉଁ ଫଳ ରହିଛି, କିନ୍ତୁ ଭଗବାନ ଯାହାକୁ ହତ୍ୟା କରିବେ ତା'ର ଫଳ ଅଲଗା, ଭଗବାନ ଯାହାକୁ ହତ୍ୟା କରିବେ ତାଙ୍କୁ ଶ୍ରେଷ୍ଠ ଗତି ପ୍ରଦାନ କରିବେ, ଏସବୁ ରହିଛି। ତେଣୁ ଇଏ ପରୀକ୍ଷିତ ମହାରାଜଙ୍କର, ପରୀକ୍ଷିତ ମହାରାଜ ଏ କଥା ଜାଣନ୍ତି, ଏମିତି ନୁହଁ ପରୀକ୍ଷିତ ମହାରାଜ ଜାଣିନାହାନ୍ତି, ପ୍ରଥମଥର ପାଇଁ ପଚାରୁଛନ୍ତି ଶୁଣୁଛନ୍ତି, ନା ଏସବୁ ଜାଣିଛନ୍ତି ସେ ପରୀକ୍ଷିତ ମହାରାଜ, ସବୁ ଜାଣିଛନ୍ତି, କାରଣ ପିଲାଦିନରୁ ସେ ଭଗବାନଙ୍କୁ ଦର୍ଶନ କରିଛନ୍ତି। କେତେ ଭାଗ୍ୟ ଦେଖନ୍ତୁ, ପିଲାଦିନରୁ ଇଏ ହେଉଛି ମୁକ୍ତ ଜୀବ, ମୁକ୍ତ ଜୀବ ଆଉ ବଦ୍ଧ ଜୀବ ତଫାତ୍ ହେଉଛି, ବଦ୍ଧ ଜୀବ କେବେ ହେଲେ ଭଗବାନଙ୍କୁ ଜାଣନ୍ତି ନାହିଁ ବା ଚିନ୍ତା କରନ୍ତି ନାହିଁ, ଭଗବାନ ବିଷୟରେ ଭଗବାନଙ୍କୁ ବିଷୟରେ କିଛି ଚିନ୍ତା ନାହିଁ ତାଙ୍କର, ଭଗବତ ବସ୍ତୁ କ'ଣ ଅଛି ବୋଲି ସେ ଜାଣନ୍ତି ନାହିଁ, ଭଗବାନ କେହି ନାହାନ୍ତି। କିନ୍ତୁ ମୁକ୍ତ ଜୀବ ସେ ସବୁବେଳେ ଭଗବାନଙ୍କୁ ଜାଣନ୍ତି, ସବୁବେଳେ, ଏମିତି କେତେବେଳେ ସମୟ ନଥିଲା ଯେତେବେଳେ ସେ ଭଗବାନଙ୍କୁ ଜାଣିନଥିଲେ, ଇଏ ହେଉଛି ମୁକ୍ତ ଜୀବ ଏବଂ ବଦ୍ଧ ଜୀବ ଭିତରେ ତଫାତ୍। ଦେଖନ୍ତୁ ପରୀକ୍ଷିତ ମହାରାଜ ଯେତେବେଳେ ତାଙ୍କ ମାଆଙ୍କ ଗର୍ଭରେ ଥିଲେ ସେତେବେଳେ ଭଗବାନ ତାଙ୍କୁ ରକ୍ଷା କରି ସେତେବେଳେ ସେ ଦର୍ଶନ କରିଥିଲେ ଭଗବାନଙ୍କୁ, ସେତେବେଳୁ ସେ ଭଗବତ ଚେତନଶୀଳ ହୋଇଛନ୍ତି। ତେଣୁ ଆ ଭିତରେ 65 ବର୍ଷ ବିତିଗଲାଣି, ଭଗବାନ ଚାଲିଗଲା ପରେ 30 ବର୍ଷ, ତା ଭଗବାନ ଥିଲାବେଳେ 35 ବର୍ଷ। ତେଣୁ ଯେଉଁ ଭଗବାନ ଇଏ ପ୍ରଥମେ ଯେଉଁ 35 ବର୍ଷ ଏସବୁ ଯେଉଁ ରହିଥିଲା 35 ବର୍ଷ ଯେଉଁ ପାଣ୍ଡବମାନେ ହସ୍ତିନାପୁର ରହିଥିଲେ, ମହାଭାରତ ଯୁଦ୍ଧ ପରେ ତାଙ୍କର ଜନ୍ମ ହେଲା, ଜନ୍ମ କାହାର ପରୀକ୍ଷିତ ମହାରାଜ ଜନ୍ମ ହେଲା। ତେଣୁ ମହାଭାରତ ଯୁଦ୍ଧ ପରେ ପାଣ୍ଡବମାନେ ହସ୍ତିନାପୁରକୁ ଆସିଲେ, ତା ପୂର୍ବରୁ ସେମାନେ ଥିଲେ ଇନ୍ଦ୍ରପ୍ରସ୍ଥରେ। ଆଉ ପୂର୍ବ ଅଧ୍ୟାୟ ଯେଉଁ ଆମେ କଥା କହୁଥିଲେ ଏଇଟା ଇନ୍ଦ୍ରପ୍ରସ୍ଥର କଥା, ଇନ୍ଦ୍ରପ୍ରସ୍ଥରେ ଭଗବାନ ଏଇସବୁ ବିବାହ କରିଥିଲେ, ଏ ସରି ଇନ୍ଦ୍ରପ୍ରସ୍ଥର ବିଷୟରେ ଭଗବାନ ଯାଇଥିଲେ, ପାଣ୍ଡବମାନେ ସେ ସମୟରେ ଇନ୍ଦ୍ରପ୍ରସ୍ଥରେ ଥିଲେ। କିନ୍ତୁ ତାପରେ ପାଖାପାଖି ଭଗବାନ ସେତେବେଳେ ପାଖାପାଖି 30 ବର୍ଷ, ଏଇ 30 ବର୍ଷର କଥା ଭଗବାନଙ୍କର, 30-35 ଏଇଭଳି ଭିତରେ କଥା। ଭଗବାନ 29 ବର୍ଷର ବିବାହ ଆରମ୍ଭ କଲେ, ପ୍ରଥମ ବିବାହ ଯେଉଁ ହେଲା ଭଗବାନଙ୍କର 29 ବର୍ଷର ବିବାହ ହେଲା। ତେଣୁ ସେଇ ପାଖାପାଖି ବୟସ ସେହି ସମୟର କଥା। ଆ ଭିତରେ 60 ବର୍ଷ ବିତିଗଲା, 60 ବର୍ଷ ବିତିଗଲା, ଭଗବାନ ସବୁ ତାଙ୍କର ଦ୍ୱାରକା ଲୀଳା ସବୁ ଏସବୁ ଚାଲିବ, ଦ୍ୱାରକା ଲୀଳା ପାଣ୍ଡବମାନେ ମଧ୍ୟ ବହୁତ ଘଟଣା ସବୁ ହୋଇଗଲା, ପାଣ୍ଡବମାନେ ଇନ୍ଦ୍ରପ୍ରସ୍ଥରେ ରାଜା ହୋଇଥିଲେ, ରହିଥିଲେ, ସମଗ୍ର କ'ଣ ରାଜସ୍ୱ ଯଜ୍ଞ କରିଥିଲେ, ସମଗ୍ର ପୃଥିବୀର ସମ୍ରାଟମାନେ ତାଙ୍କ ଅଧୀନରେ ରହିଥିଲେ। ଏଇଭଳି ଭାବରେ ହେଲା ପରେ ପୁଣି ପାଣ୍ଡବ ମାନେ କୌରବମାନେ ତାଙ୍କ ପ୍ରତି ଲାଗିକରି ତାଙ୍କ ଚକ୍ରାନ୍ତ କରିକି ତାଙ୍କୁ ହତ୍ୟା କରିବା ପାଇଁ, ନାଇଁ ନାଇଁ ତାଙ୍କୁ ରାଜ୍ୟରୁ ବିଚ୍ଛନ୍ ବିତାଡ଼ିତ କରିବା ପାଇଁ ସବୁ କପଡ଼ା କପଟ ପଶା ଇତ୍ୟାଦି ସବୁ ଖେଳ ବ୍ୟବସ୍ଥା କରିକିରି କେତେ କ'ଣ ସବୁ ହେଲା, ଦ୍ରୌପଦୀଙ୍କୁ ବିବସ୍ତ୍ର କରିବା ପାଇଁ ଚେଷ୍ଟା କରାଗଲା, ଏସବୁ ଘଟଣା ସବୁ ହୋଇଯାଇଛି। ହେଲା ପରେ ଅନ୍ତିମରେ ପାଣ୍ଡବମାନେ 12 ବର୍ଷ ଗଲେ ବନବାସ କଲେ, 12 ବର୍ଷ ବନବାସ ଗଲେ, ଆଉ ଗୋଟିଏ ବର୍ଷ ଅଜ୍ଞାତବାସ, ଅଜ୍ଞାତବାସରେ ଗୋଟେ କଥା ହେଇଥିଲା କ'ଣ ନା ଅଜ୍ଞାତବାସରେ ଯଦି ଧରା ପଡ଼ିଯିବେ ପୁଣି 12 ବର୍ଷ ବନବାସ ଯିବେ, ଏଇଭଳି ଭାବରେ କଥା ହେଇଥିଲା। କିନ୍ତୁ ଅଜ୍ଞାତବାସ ଯେତେବେଳେ ଥିଲେ କେ ଦୁର୍ଯ୍ୟୋଧନ ଏବଂ ତାଙ୍କର ସମସ୍ତ ଯେଉଁ ଭାଇମାନେ ସବୁ ଥିଲେ ତାଙ୍କର ସମଗ୍ର ଶାସନ କଳ ଲାଗିଲେ ମଧ୍ୟ ଜାଣିପାରିଲେ ନାହିଁ କେଉଁଠି ଦୁର୍ଯ୍ୟୋଧନ ଲୁଚିକି ରହିଛି, ସମଗ୍ର ପୃଥିବୀର ଚାଲିଗଲେ ତାଙ୍କର ଇଏ ମାନେ ଗୋଇନ୍ଦାମାନେ ସବୁ ଚାଲିଗଲେ, କିନ୍ତୁ କେହି ଜାଣିପାରିଲେ ନାହିଁ। ଜାଣିଲା ବେଳକୁ ଯେତେବେଳେ ଜାଣିଲେ ଏମାନେ ପାଣ୍ଡବ ବୋଲି ଏଇଠି ଅଛନ୍ତି, ସେତେବେଳକୁ ବର୍ଷଟି ପୁରି ଯାଇଥିଲା, ଗୋଟେ ବର୍ଷ ପୁରି ଯାଇଥିଲା। ତେଣୁ ଗୋଟେ ବର୍ଷ ପୁରିଗଲା ପରେ ତାପରେ ଯୁଦ୍ଧ ହେଲା, ମହାଭାରତ ଯୁଦ୍ଧ ହେଲା। ମହାଭାରତ ଯୁଦ୍ଧ ପରେ ପାଖାପାଖି 30 ବର୍ଷ କାଳ ଭଗବାନଙ୍କର ପୁଣି ଲୀଳା ଚାଲିଥିଲା ଦ୍ୱାରକାରେ, ଏବଂ ପାଣ୍ଡବମାନେ ହସ୍ତିନାପୁରରେ ରହୁଥିଲେ, ପାଖାପାଖି 30 ବର୍ଷ କାଳ ରହିଥିଲେ ସେଠି। ତେଣୁ ନା ନା 35 ବର୍ଷ କାଳ, 35 ବର୍ଷ କାଳ ରହିଲେ ପାଣ୍ଡବମାନେ ସେଠି ରହିଥିଲେ, ତାପରେ ଭଗବାନ ଚାଲିଗଲେ। ମହାଭାରତ ଯୁଦ୍ଧର 35 ବର୍ଷ ପରେ 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 ଭଗବାନ ଚାଲିଗଲେ ତାଙ୍କ ଲୀଳା ତ୍ୟାଗ କରିକିରି, ତେଣୁ ପାଣ୍ଡବମାନେ ମଧ୍ୟ ଚାଲିଗଲେ। ତେଣୁ ଇଏ ସେ ସବୁ ତାଙ୍କ ବୟସ ହୋଇଥିଲା 35 ବର୍ଷ, ଏଇ ପରୀକ୍ଷିତ ମହାରାଜଙ୍କୁ ସେ ସମଗ୍ର ପୃଥିବୀର ସମ୍ରାଟ ହେଲେ, ସମଗ୍ର ପୃଥିବୀର ସମ୍ରାଟ ହୋଇକରି ରାଜଶାସନ କରୁଥିଲେ। ମୋର କହିବାର ଉଦ୍ଦେଶ୍ୟ ଥିଲା ଭଗବାନ ଯେତେବେଳେ ଥିଲେ, ପାଣ୍ଡବମାନେ ଯେତେବେଳେ ଥିଲେ ସେ ସମୟରେ ହସ୍ତିନାପୁରରେ ସବୁ ସମୟରେ ଭଗବାନ କଥା ହୁଏ, ମୁନି ଋଷିମାନେ ସବୁ ମୁନି ଋଷିମାନେ ସେଇଠି ରହନ୍ତି। ଭଗବାନ ଥିଲାବେଳେ ଦ୍ୱାରକାରେ ରହୁଥିଲେ, ଏବଂ ଭଗବାନ କେତେବେଳେ ଦ୍ୱାରକାରେ ରହୁଥିଲେ କେତେବେଳେ ହସ୍ତିନାପୁରରେ ରହୁଥିଲେ ବା ଇନ୍ଦ୍ରପ୍ରସ୍ଥରେ ରହୁଥିଲେ। ତେଣୁ ମୁନି ଋଷି ଭଗବାନ ଯୁଆଡ଼େ ଯାଆନ୍ତି ମୁନି ଋଷିମାନେ ସିଆଡ଼େ ଯିବେ, ଯେମିତି ଆମେ ଦେଖୁଛେ ପ୍ରଭୁପାଦଙ୍କର ଲୀଳାରେ ପ୍ରଭୁପାଦ ଯୁଆଡ଼େ ଯିବେ ସବୁ ତାଙ୍କର ଶିଷ୍ୟମାନେ ସବୁ ସେଠିକି ଯିବେ, ସବୁ ସେହି ସମୟରେ ଯାଇ ପହଞ୍ଚିବେ ପ୍ରଭୁପାଦଙ୍କ ଶିଷ୍ୟମାନେ। ତେଣୁ ସେହିଭଳି ଭାବରେ ଭଗବାନ ଯୁଆଡ଼େ ଯିବେ ମୁନି ଋଷିମାନେ ଚାଲିଲେ ସେଇଠିକି, ଏବଂ ସବୁବେଳେ ପାଣ୍ଡବମାନଙ୍କର ତାଙ୍କର ରାଜଧାନୀରେ ସବୁବେଳେ ଭଗବାନ କଥା ହୁଏ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ପରୀକ୍ଷିତ ମହାରାଜ ସବୁ ଜାଣନ୍ତି, ଭଗବାନ ଲୀଳାକୁ ସବୁ ଜାଣନ୍ତି। ଏମିତି କିଛି ଲୀଳା ନାହିଁ ସେ ଜାଣିନି, ନହେଲେ ସେ କେମିତି ପଚାରିଲେ ସବୁ ଜିନିଷ? ବହୁତ ଜିନିଷ କହିନାହାନ୍ତି, ସୁଖଦେବ କହିନାହାନ୍ତି, ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିବେ, ଜାଣିଛନ୍ତି ସବୁ, ଏସବୁ ଲୀଳା ହୋଇଥିଲା ବୋଲି। ତେଣୁ ଏଇଠି ସେ ପଚାର, ଯଥା ହତୋ ଭଗବତା, ଯେଉଁଭଳି ଭାବରେ ଭଗବାନ ତାଙ୍କୁ ହତ୍ୟା କଲେ କାହାକୁ, ନା ଭୌମ ଯେନ ଚ ତାହା ସ୍ତ୍ରୀୟ, ଭୌମ ଏଠି ନରକାସୁର କୁହାଯାଇ ନାହିଁ, ଏଠି ଭୌମ ବୋଲି କୁହାଯାଇଛି, ଭୌମ ବୋଲି କୁହାଯାଇଛି। ନରକାସୁର କାହିଁକି କୁହାଗଲା, ତାଙ୍କ ନାଁ ହେଉଛି ନରକ, ନରକ ତାଙ୍କ ନାଁ ହେଉଛି ନରକ, ଆର ଗୋଟେ ଘଟଣା ରହିଛି କାହିଁକି ତାଙ୍କ ନାଁ ନରକ ହେଲା। ତେଣୁ କିନ୍ତୁ ଭୂମିଙ୍କର ପୁତ୍ର, ତେଣୁ ଭୌମ, ଭୌମ ଯେନ ଚ ତାହା ସ୍ତ୍ରୀୟ, ଭୌମକୁ ଭଗବାନ ହତ୍ୟା, ନିଜ ପୁତ୍ରକୁ ଭଗବାନ ହତ୍ୟା କଲେ, ଏବଂ ତାଙ୍କର ଯେଉଁ କନ୍ୟାମାନଙ୍କୁ ସେ ବନ୍ଦୀ କରି ରଖିଥିଲେ, 16,100 କନ୍ୟାଙ୍କୁ ବନ୍ଦୀ କରି ରଖିଥିଲେ, ନିରୁଦ୍ଧା ଏତଦ୍ ଆଚକ୍ଷୁ, ନିରୁଦ୍ଧା କହିଲେ ବନ୍ଦୀ କରି ରଖିଥିଲେ, 16,100 କନ୍ୟାକୁ ବନ୍ଦୀ କରି ରଖିଥିଲେ। ଦେଖନ୍ତୁ ଏମାନେ ସବୁ ରାଜକନ୍ୟା ବା ଦେବକନ୍ୟା, ଏମାନେ ସବୁ ଅପ୍ସରା, ଏସବୁ ରହିଛନ୍ତି, ବିଶ୍ୱର ପ୍ରସିଦ୍ଧ ସୁନ୍ଦରୀମାନେ ସବୁ ସବୁ ସେଇଠି ଥିଲେ। ଆମେ ପ୍ରତିବର୍ଷ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ହେଉଛି, ଆଉ ସେ ସମୟରେ ଯଦି ହେଇଥାନ୍ତା, ଏମାନେ ସବୁ ବିଶ୍ୱ ସୁନ୍ଦରୀ, ସବୁ ବିଶ୍ୱ ସୁନ୍ଦରୀ, ଭଗବାନଙ୍କର ପତ୍ନୀ ହେବେ କ'ଣ ଛୋଟିଆ କଥା? ତେଣୁ ଏମାନଙ୍କୁ ସବୁ ନରକାସୁର କମ୍ ବଳ ରହିଛି, କେହି ତାକୁ କ'ଣ ପରାସ୍ତ କରିପାରିବେ ନାହିଁ, ଭଗବାନଙ୍କର ସେ ପୁତ୍ର ସନ୍ତାନ, ଭଗବାନ ତାଙ୍କୁ ଏଇ ଦେଇଥିଲେ, ଭଗବାନ ତାଙ୍କୁ ଏଇ ସବୁ ଆଶୀର୍ବାଦ ବା ତାଙ୍କୁ ଏଇ ବଳ ପ୍ରଦାନ କରିଥିଲେ। ଏସବୁ ଘଟଣା ଅଛି, ବର୍ଣ୍ଣନା କରାଯିବ, ଆମେ ଶୁଣିବା। ତେଣୁ ଭୌମାସୁର ସମଗ୍ର ବିଶ୍ୱରେ କେହି ତାଙ୍କୁ ପ୍ରତିହତ କରିପାରୁନଥିଲେ, ଭୌମାସୁର ଏତେ ଶକ୍ତିଶାଳୀ ଥିଲେ, ଏତେ ଶକ୍ତିଶାଳୀ ଥିଲେ ଯେ କେହି ତାଙ୍କୁ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ଚିନ୍ତା କରିପାରୁନଥିଲେ, ସମସ୍ତେ ତାଙ୍କ ପାଖରେ ସରେଣ୍ଡର କରିଯାଉଥିଲେ। ଏମିତି ଦେବଲୋକରେ ମଧ୍ୟ ଇନ୍ଦ୍ର ଦେବତାମାନେ ସବୁ ସରେଣ୍ଡର କରିଯାଉଥିଲେ, ଯଦିଓ ଦେବଲୋକରେ ଭଗବାନ ଆଉ ଜଣେ ଭଗବାନ ଅଛନ୍ତି, ସିଏ ହେଉଛନ୍ତି ବାମନ ଦେବ। ଭଗବାନ ଯେଉଁ ବାମନ ଦେବ ରୂପରେ ଆସିଲେ, ଆମେ କିଛି ଦିନ ତଳେ ବାମନ ଦେବଙ୍କର ଆଲୋଚନା କଲେ, ବାମନ ଦେବଙ୍କ ଚରିତ୍ର, ବାମନ ଦେବ ଯେଉଁ ଆସିଥିଲେ ଭଗବାନ କେବେ ଆସିଥିଲେ, ଏଇ ସପ୍ତମମାନଙ୍କର ସପ୍ତମ ସତ୍ୟଯୁଗରେ ଆସିଥିଲେ ଭଗବାନ ବାମନ ଦେବ। ବାମନ ଦେବ ରୂପରେ ଆସିକରି ଭଗବାନ କ'ଣ କଲେ, ଛଳୟ ଶ୍ରୀବିକ୍ରମଣି ବଳିମଧୁତ ବାମନ ପଦନଖ ନିରଜନିତ ଜନ ପାବନ କେଶବଧୃତ ବାମନ ରୂପ ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ ରେ। ସପ୍ତମମାନଙ୍କର ସପ୍ତମ ସତ୍ୟଯୁଗରେ ଭଗବାନ ବାମନ ଦେବ ରୂପରେ ଆସିଥିଲେ, ଏବଂ ବଳି ମହାରାଜ ଯିଏକି ପ୍ରହ୍ଲାଦ ମହାରାଜଙ୍କର ପୌତ୍ର, ସିଏ ସ୍ୱର୍ଗରାଜ୍ୟକୁ ଅଧିକାର କରି ନେଇଥିଲେ। ତେଣୁ ତାଙ୍କର ଏଇ ଯେଉଁ ଆମର ଇନ୍ଦ୍ରଙ୍କର ମା ହେଉଛନ୍ତି ଅଦିତି, ସେ ଏଇଭଳି ଭାବରେ ତାଙ୍କର ସ୍ୱାମୀ କଶ୍ୟପଙ୍କୁ ପ୍ରାର୍ଥନା କରିକିରି ସେ ଗୋଟେ ଇଏ କରିଥିଲେ, କ'ଣ ବ୍ରତ କରିଥିଲେ, ସେ ବ୍ରତ ହେଉଛି ପୟବ୍ରତ, କେବଳ କ୍ଷୀର ପାନ କରି 12 ଦିନ, ଦ୍ୱାଦଶ ଅଷ୍ଟମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି। ପୟବ୍ରତ ଏ କରିକି ଭଗବାନ ବାମନ ଦେବ ଉପରେ ଆସିଲେ, ଏସବୁ ଲୀଳା ବର୍ଣ୍ଣନା କରାଯାଇଛି। ଅଷ୍ଟମ ସ୍କନ୍ଧ 15-23 ଏଇ 9ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 15-23 9ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ଭଗବାନ ବାମନ ବଳି ଠାରୁ ଛଳନା କରିକିରି ବଳି ତ୍ରିଲୋକର ଅଧିପତି ହୋଇଯାଇଥିଲେ, ଛଳନା କରିକି ତାଙ୍କଠାରୁ ପୁଣି ନେଇଗଲେ, ସେ ଇନ୍ଦ୍ର ପଦ ନେଇଗଲେ, ନେଇକରି ପୁଣି ସେ ଇନ୍ଦ୍ରଙ୍କୁ ପ୍ରଦାନ କଲେ। ସେହି ଇନ୍ଦ୍ର ସେଇଠି ରହିଛନ୍ତି, କିନ୍ତୁ ବର୍ତ୍ତମାନ ଭୌମାସୁରର ଯେଉଁ ଭୌମାସୁରର ଏଭଳି ରହିଛି କ'ଣ ଦୌରାତ୍ମ୍ୟ, ଭୌମାସୁର କ'ଣ କଲା, ବିଶ୍ୱରେ କେହି ନାହାନ୍ତି ତାଙ୍କୁ ପ୍ରତିହତ କରିବା ପାଇଁ। ଆପଣଙ୍କର ଯଦି ସେଇଭଳି ଶକ୍ତି ହେବ, ଆପଣ କ'ଣ କରିବେ, କ'ଣ କରିବେ, କ'ଣ କରିବେ, କେହି ଜଣକୁ ତାକୁ ହତ୍ୟା, ଆମେ ସବୁ ଦେଖୁଛେ ନା ଫିଲ୍ମ ସବୁ କେତେ କ'ଣ ସବୁ ହେଉଛି, ମୁଁ ସବୁଠାରୁ ଯୋଦ୍ଧା ହେବି, ମୋ ସହିତ କେହି ସମାନ ହୋଇପାରିବେ ନାହିଁ, ଏଇଟା ସମସ୍ତେ ଚାହାନ୍ତି, ସମସ୍ତେ ଚାହାନ୍ତି, सुपरमैन कौन करिवे। प्रभुपाद महाराज किसी दिन तले प्रभुपाद वाणी थी एटा कण ना एनिमालिस्टिक प्रोपेंसिटी इज टू एक्सप्लोइट अदर्स। पशु जो प्रवृत्ति रही पशु प्रवृत्ति हूँ कौन ना केमी अन्य उपभोग करवा अन्य दड़िकी मुभोग करी एक्सप्लोइट अदर्स अन्य एक्सप्लोइट करी किंतु कौन ये प्रवृत्ति जो भल जो मैंने प्रकृति में जो मैंने कौन जो मान भल गुण रही से कौन तर प्रवृत्ति कौन ना केमी अन्य कौन साहय करवा टू हेल्प अदर्स। प्रभुपाद महाराज के शक्ति थिला भगवान जो भक्त हे ये ये शक्ति प्राप्त होता केमी प्राप्त होता ये भगवान दे शक्ति किंतु से शक्तिर अपव्यवहार कला कारण ये एनिमलिस्टिक टेंडेंसी असुर प्रवृत्ति रही आ जो मान देव प्रवृत्ति रही बहुत शक्ति रही से शक्ति को से माने केमी जनसमाज कल्याण व्यवहार करती केमी जनसमाज कल्याण हम ना भगवान नाम मध्यम हरे कृष्णा 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 हरे 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 राम राम राम। प्रभुपाद महाराज प्रभुपाद महाराज आम गुरुदेव रही साइंटिस्ट थे कैसे बड़ वैज्ञानिक थे कैसे टंका रोजगार करुले किंतु से सब छाड़दे लोक मान कल्याण एवं प्रभुपाद महाराज से कृपा प्राप्त होकरी आम ओडावासी मान कृपा करने ये सेन्टर टी नहीं आज रविवार संडे प्रोग्राम चलती भगवान कथा प्रचार चल लोक मानी मंगल कर ये ये सब युवक मान सब आबू लोक मान के मंगल कर ये जो इंद्र मंदिर जो विभिन्न प्रकार व्यवस्था ये आम पाखे बहुत धन रही सब रही कि आम यू किभली व्यवहार करे ना लोक मानी मंगल कर सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःख भाग् भवेत्। ये हूँ दैवी प्रकृति समस्त के मंगल कर समस्त केमी उपकार कर समस्त केमी आनंद रे समस्त केमी शांति रे भाव दैवी प्रकृति हूँ यहाँ असुरी प्रकृति कौन ना केमी समस्त को धड़बू मुझे बड़ हे समस्त करी ए भौमासुर अवस्था से भौमासुर अवस्था से कहीं प्रतिहत करें कारण से भगवान ठीक बड़ बर पाई आम यहाँ आलोचना करवा पर सब आस कथा तेणु ये कौन कले ना जा मुझे पचारूँ आमर जदि बहुत शक्ति हो आम कौन करवा कौन करवा आम चाहिए समस्त मत पूजा करूँ आजिकल तथाकथित जो मैंने भगवान बोली सब निजी ये कर किसी शक्ति रही कि रही सिद्धि किसी रही से चाहते कौन मत समस्त पूजा करूँ भगवान बोली मत समस्त पूजा करूँ समस्त मोर सरेन्डर आसतु मोर सरेन्डर मत मत प्रति सरेन्डर करूँ से अवस्था है भवमासुर से भाव में समस्त मोर सरेन्डर जातु कहीं युद्ध कर पार नरुद्ध ये शक्ति तेणु समग्र विश्वर यटा को तीन त्रिलोक भी कह जा पृथ्वी है मझी आर उपर जो रही उच्च उच्च लोक सब रही से गोटे आड़े जो निम्न लोक सब रही भाव त्रिलोक 14 प्लानेट रही 14 लोक रही कि त्रिलोक बोली कह जाए त्रिलोक एमती कहीं ना त्रिलोक जे आम जे राजा हे स्वर्ग राजा जे इंद्र हे से त्रिलोकर अधिपति हे त्रिलोकर अधिपति हे तेणु भौमासुर वर्तमान गला त्रिलोक जय करने इंद्र जय युद्ध करने गला इंद्र कौन युद्ध करेंगे युद्ध करें ना तेणु सी कौन कले युद्ध करण कले भौमासुर ना इंद्रकर रही स्वर्ग लोक जो रही मुख्य जिनस एसेनसीआल पार्ट जिनस सब रही कौन ना गोटे हूँ वरुण छत्र वरुण इंद्रकर भाई वरुण ये सब अदिति पुत्र आदित्य मान सब द्वादश आदित्य द्वादश आदि श्रेष्ठ अदिति ज्येष्ठ पुत्र होती विवस्वान सूर्य देवता विवस्वान ଇଏ ଅଦିତିଙ୍କର ପ୍ରଥମ ପୁତ୍ର ଏବଂ ସେହିଭଳି ଭାବରେ ଏ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ବିବସ୍ୱାନ ଅର୍ଜମା ପୂଷା ତୋଷ୍ଟା ସବିତା ଭଗ ଧାତା ବିଧାତା ବରୁଣ ମିତ୍ର ଶକ୍ର ଉରୁକ୍ରମ ଏ ହେଉଛି କ୍ରମ ଏଇ ବାର ଜଣ ଉରୁକ୍ରମ ହେଉଛନ୍ତି ବାମନ ଦେବ ଆଦିତ୍ୟଙ୍କର କନିଷ୍ଠ ପୁତ୍ର ହେଉଛନ୍ତି ବାମନ ଦେବ ତେଣୁ ବରୁଣଙ୍କର ଛତ୍ର ମାନେ ସିଏ ମଧ୍ୟ ସ୍ୱର୍ଗର ତ୍ରିଲୋକ ରାଜା ଭଳି ଇନ୍ଦ୍ରଙ୍କର ଭାଇ ବଡ଼ ଭାଇ ହେବେ ତେଣୁ ତାଙ୍କର ଯେଉଁ ଛତ୍ର ଯେମିତି ଆମେ ଭଗବାନଙ୍କ ପାଖରେ ଛତ୍ର ରହୁଛି ଏ ତାଙ୍କର ଏଇଟା ପ୍ରତିଷ୍ଠା କରାଯାଉଛି କ'ଣ ନା ଏକ ଛତ୍ରପତି ସମ୍ରାଟ ସେଇଭଳି ଭାବରେ ତେଣୁ ଇଏ କ'ଣ କଲା ନା ବରୁଣଙ୍କର ଛତ୍ରକୁ ଆଣିଲା ତାଙ୍କୁ ସିଏ ତ କେହି ଯୁଦ୍ଧ କଲେ ନା ତେଣୁ ବରୁଣଙ୍କ ଛତ୍ରକୁ ଆଣିଲା ହରଣ କରିକିରି ଆଣିଲା ତାପରେ ମାତା ଅଦିତିଙ୍କର କର୍ଣ୍ଣର କୁଣ୍ଡଳ ରହିଛି ମାତା ଅଦିତିଙ୍କର କର୍ଣ୍ଣ କୁଣ୍ଡଳକୁ ମଧ୍ୟ ସେ ହରଣ କଲା ମାତା ଅଦିତିଙ୍କ କର୍ଣ୍ଣ କୁଣ୍ଡଳରେ କ'ଣ ଏତେ ଦାମ ଅଛି ଆଣିଲା ସେ ବା ଏର କ'ଣ ଏତେ ଦାମ ଅଛି ଆଣିଥିଲା ଜାଣିଛ ନା ଇଏ ଯେଉଁ ରହିଛନ୍ତି ତ୍ରିଲୋକର ଅଧିପତି ବର୍ତ୍ତମାନ ରହିଛନ୍ତି ଇଏ ନିଜର ତ୍ରିଲୋକର ଅଧିପତି ହେବ ସେଇଥିପାଇଁ ଏସବୁ ଜିନିଷ ଆଣିଲା ଏବଂ ଦେବତାମାନଙ୍କର ଗୋଟେ ମଣି ପର୍ବତ ରହିଛି ସୁମେରୁ ପର୍ବତ ଉପରେ ଗୋଟେ ରହିଛି ତାଙ୍କର ପ୍ଲେଗ୍ରାଉଣ୍ଡ ବୋଲି କୁହାଯାଏ ସେଠି ସେମାନେ ଖେଳାଖେଳି କରନ୍ତି ସେଇ ମଣି ପର୍ବତକୁ ସେ ଆଣିଲା ଏଇ ତିନୋଟି ଜିନିଷ ଗିନ୍ୟାସ ପଳାଇ ଆସିଲା ଭୌମାସୁର ମାନେ ସମସ୍ତେ ତାର ଅଧୀନରେ ରହିଲେ ବର୍ତ୍ତମାନ ଭୌମାସୁର ଆମେ ଦେଖିବା କ'ଣ ଜିନିଷ କ'ଣ ରହିଛି ତା'ର କେତେ ପ୍ରକାର ସବୁ ଇଏ କରିଛି ସେ କେତେ ଶକ୍ତି ରହିଛି କେତେ ପ୍ରକାର ଶକ୍ତି ରହିଛି କେହି ପ୍ରବେଶ କରିପାରିବେ ନାହିଁ ଏତେ ସେ ଯେମିତି ରାବଣ ହିରଣ୍ୟକଶିପୁ ଏମାନେ କେହି ପରାସ୍ତ କରିପାରୁନଥିଲେ ସମଗ୍ର ଯେଉଁ 33 କୋଟି ଦେବତାଙ୍କୁ 3 ଜଣଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ଆସିକରି ହିରଣ୍ୟକଶିପୁର ସେବା କରୁଥିଲେ ଭାଗବତମ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି ନାରଦ ମୁନି ଯେତେବେଳେ କହୁଥିଲେ ଯୁଧିଷ୍ଠିର ମହାରାଜଙ୍କୁ ସେତେବେଳେ କହୁଥିଲେ ମୁଁ ମଧ୍ୟ ହିରଣ୍ୟକଶିପୁର ଗୁଣଗାନ କରୁଥିଲି ହରେ କୃଷ୍ଣ ଗୀତ ଗାନ ନ କରିକିରି ମୁଁ ହିରଣ୍ୟକଶିପୁ ଗୁଣଗାନ କରୁଥିଲି ଏଭଳି ଅବସ୍ଥା ହେଇଯାଇଥିଲା ତେଣୁ ଇଏ ରହିଛି ଭୌମାସୁର ସେଇଭଳି ଭାବରେ ଏତେ ସବୁ ରହିଛି ଆମେ ସବୁ ଶୁଣିବା ଏ ଗୋଟିଏ ଅଧ୍ୟାୟ ରହିଛି ବର୍ଣ୍ଣନା କରାଯାଇଛି ଏଭଳି ରହିଛି କେହି ପ୍ରବେଶ କରିପାରିବେ ନାହିଁ 6 ପ୍ରକାର ସିକ୍ୟୁରିଟି ରହିଛି 6 ପ୍ରକାର ସେ ତା ଭିତରୁ କେହି ପ୍ରବେଶ କରିପାରିବେ ନାହିଁ କିଏ ତାଙ୍କ ସହିତ ଯୁଦ୍ଧ କରିବେ ଯୁଦ୍ଧ କଲେ ମଧ୍ୟ କେହି ଜିତିପାରିବେ ନାହିଁ ତଥାପି ତାର ଏତେ ଭୟ ସିକ୍ୟୁରିଟି କାହିଁକି ରଖନ୍ତି ଜଣେ ଭୟ ଏ ଭୌତିକ ଜଗତର ଇଏ ହେଉଛି ମୂଳ ସମସ୍ୟା ଆହାର ନିଦ୍ରା ଭୟ ମୈଥୁନ ବା ଆମେ ଯେଉଁ ଭାବୁଛେ ଉପଭୋଗ କରିବା ପାଇଁ ଏହିଭଳି ଭାବରେ ହେଉଛି କ'ଣ ପଶୁମାନଙ୍କର ଜୀବନ ଧାରଣ ହେଉଛି ଏଇଟା ଏବଂ ମନୁଷ୍ୟମାନେ ମଧ୍ୟ ସେଇଭଳି ଭାବେ ଆହାର ନିଦ୍ରା ଭୟ ମୈଥୁନଙ୍କ ସାମାନ ଏତତ୍ ପଶୁ ଭି ନରାଣାମ ପଶୁ ଏବଂ ମନୁଷ୍ୟ ଭିତରେ ଇଏ ଏକା କଥା ତେଣୁ କେବଳ ମନୁଷ୍ୟ ଭିତରେ ବିଶେଷତା ହେଉଛି ଧର୍ମ ଧର୍ମଙ୍ଗି ତେସା ଅଧିକ ବିଶେଷ ଧର୍ମାଣ ହୀନା ପଶୁ ବି ସମାନ ସେ ଧର୍ମ ଆଚରଣ କରିପାରେ ପଶୁମାନେ ଯଦି ଧର୍ମ ଆଚରଣ କରୁଛନ୍ତି ତାଙ୍କୁ ଭଗବାନ ଯେଉଁଭଳି ଭାବରେ ପ୍ରବୃତ୍ତି ରହିଛି ସେହି ପ୍ରବୃତ୍ତି ଅନୁସାରେ ସେମାନେ କାର୍ଯ୍ୟ କରିବେ ସେମାନେ କିନ୍ତୁ କ'ଣ ପ୍ରକୃତ ଧର୍ମ କ'ଣ ଏସବୁ ଆଲୋଚନା ସେ କରିପାରିବେ ନାହିଁ ପଶୁମାନେ ଯେ ଅଧର୍ମ କାର୍ଯ୍ୟ କରୁଛନ୍ତି ତା ପଶୁମାନେ ମଧ୍ୟ ଧର୍ମ କରୁଛନ୍ତି କିନ୍ତୁ ତାଙ୍କ ଯେଉଁ ସ୍ୱଭାବ ରହିଛି ସେହି ଅନୁସାରେ କାର୍ଯ୍ୟ କରୁଛନ୍ତି ଭଗବାନଙ୍କ ନିୟମ ଅନୁସାରେ ସେମାନେ କାର୍ଯ୍ୟ ଭଗବାନ ନିୟମକୁ ସେମାନେ ବ୍ୟତିକ୍ରମ କରିବେ ନାହିଁ କିନ୍ତୁ ମନୁଷ୍ୟର ଶକ୍ତି ରହିଛି ଯେ ଭଗବାନ ଯେଉଁ ନିୟମ କରିଛନ୍ତି ସେ ତାକୁ ଭାଙ୍ଗିବ ଇଏ ହେଉଛି ପଶୁ ପ୍ରବୃତ୍ତି ବା ଏଇଭଳି ଭାବରେ ଆଜ୍ଞା ଏ ଭଗବାନ ଯେଉଁ ନିୟମ କରିଛନ୍ତି ସେ ନିୟମକୁ ଭାଙ୍ଗିବ ସିଏ ଧର୍ମକୁ ଆଚରଣ କରିବ ନାହିଁ ଉଲ୍ଲଙ୍ଘନ କରିବ ପଶୁମାନେ ଧର୍ମକୁ ଉଲ୍ଲଙ୍ଘନ କରନ୍ତି ନାହିଁ ସେମାନେ ଧର୍ମ ଅନୁସାରେ କାର୍ଯ୍ୟ କରନ୍ତି କିନ୍ତୁ ମନୁଷ୍ୟମାନେ ହିଁ ଧର୍ମକୁ ଉଲ୍ଲଙ୍ଘନ କରନ୍ତି ଏବଂ ଏହିସବୁ କଥା ବହୁତ କଥା ରହିଛି ଆମର ଏତେ ଆଲୋଚନା କରିବା ନାହିଁ ତେଣୁ ଏ ଯେଉଁ ରହିଛି ମନୁଷ୍ୟ ସମାଜରେ ଏଇ 4ଟି ବସ୍ତୁ ରହିଛି ଆହାର ନିଦ୍ରା ଭୟ ମୈଥୁନଂ ଚ ମନୁଷ୍ୟ ସାଧାରଣ ଆମେ ଦେଖିବା ବୁର୍ଲା ସହରରେ ସମ୍ବଲପୁର ସହରରେ ଓଡ଼ିଶା ରାଜ୍ୟରେ ଭାରତବର୍ଷରେ ପୃଥିବୀର ଯେତେ ଦେଶ ରହିଛି ସବୁ ଯଦି ଆମେ ଗୋଟେ ସେନ୍ସସ୍ ନେବା ଗୋଟେ ପଚାରିବା ସବୁ କ'ଣ ସେମାନଙ୍କ ଜୀବନର ଲକ୍ଷ୍ୟ କ'ଣ ଏସବୁ ଜିନିଷ ପଚରାଯିବ ତାହେଲେ କ'ଣ ଉତ୍ତର ଆସିବ ନା 100ରୁ ନୁହଁ 1000ରୁ 999 ଲୋକ କହିବେ ଆହାର ନିଦ୍ରା ଭୟ ମୈଥୁନ तो भगवद गीता भगवान कहले ना मनुष्याणां सहस्रेषु कश्चित् जतति सिद्धये, हजार हजार लोक मान भितरे अधिकांश लोकंकर जीवन रे प्रकृत सिद्धि लाभ करिया पई चमन नाही, चमन पशु भले जीवन जापन करुसंती आहार निद्रा भय मैथुना। तेणु जी जिते सिक्युरिटी रखि पारुची, जिते सिक्युरिटी टाटा बिरला इत्यादि देखिबा बहुत सिक्युरिटी रही ए प्रवेश करिपारिबे नाही, आर उद्देश्य अर्थ होची कौन ना भय, भय थिबारु ए सब सिक्युरिटी आमर दरकार, सिक्युरिटी रही। तेणु यही भाव भौमासुर एत शक्तिशाली थिला किंतु भयरु मुक्त नथिला, ए कथा प्रहलाद महाराज मते हिरण्यकशिपु कहिसंती, हिरण्यकशिपु कहिसंती हिरण्यकशिपु समस्त एत शक्तिशीला किंतु तार भय भयरु से दूरै नथिला, भय रहिथिला। प्रहलाद को जेतेले देखिला निर्भय देखिला ताकर भय आसीगला, प्रहलाद को देखिकिरी शक्ति पांच वर्षर बालक भय आसीगला। ये भौतिक जगत में कहीं भयर मुक्त नुहति, ए भय विषय जब आलोचना करें बहुत कथा रही आम ये आलोचना करवा ना, खाली एति जानवा जे ये भय रही भयर मुक्त हाँपाई सब प्रकार चेष्टा कर सिक्युरिटी सब प्रकार व्यवस्था कर भयर मुक्त हाँपाई सब भयर मुक्त हाँपाई सिक्युरिटी करते भय तार से कौन सिक्युरिटी सब व्यवस्था कर सिक्युरिट कर भाव में भौमासुर एत शक्तिशाली थी कि हाँ ये भागवत वर्णना कर समस्त भय रही भागवत गोटे श्लोक रही दुईटा श्लोक रही अनेक श्लोक रही कि मोर गोटे श्लोक चिंता करेली भूलीगली भय विषय बहुत कथा रही किंतु कथा आमर कहार उद्देश्य होती भय थी जो आम शुणा एभली भाव में सिक्युरिटी रखिता छ प्रकार व्यवस्था करेकर आसीपारे ना प्रथम सब चारे पर्वत सब रखिदा ये हूँ कौन प्राग ज्योतिषपुर कथा प्राग ज्योतिषपुर तार राज्य प्राग ज्योतिषपुर हूँ वर्तमान कामरूप आसाम आसाम कामरूप जो रही थिला तार राजधानी बा से तार राज्य से राजधानी सेटा समग्र पृथ्वी कौन त्रिलोक तो तार अधीन से रही सेभली भाव सिक्युरिटी जमी आम लाडेन करा लाडेन बंकर भितर रही बंकर भितर रही सिक्युरिटी जाकि आमेरिकार से जो रही वर्ल्ड ट्रेड सेंटर ताक लोक लगे करदे शहे माल ना के माल करदे किंतु करदेला सीना भय गला ना तार बंकर भितर रही सी भाव से रही आमेरिका सरकार खोजी खोजी बहुत समय लगे पाइले पाकिस्तान जो रही आर्मी रही आर्मी बेस रही भितर से रही कितने भय देखु कते भय समस्त भय रही। प्रभुपाद महाराज कहती ये श्लोकटी रही मुझे भावुँ कह कौन ना कौन ये परीक्षित प्रहलाद महाराज कही पिता हिरण्यकशिपु को पिता पिता बोली संबोधन करना असुर श्रेष्ठ बोली तत्साधु मनी असुर वर्ज देनाम सदा समुद्विघ्न धियाम सद्ग्रहात् सबुबले उद्विग्न हो रोचंती समस्ते खाली मनुष्य नुहति पशु पक्षी कीट पतंग इत्यादि समस्त उद्विग्न हो अवस्था रोचंती। प्रभुपाद महाराज श्लोक भाषा कहते आम गोटे देखा काउटे काउटे कि पक्षीटे देखुवा सी खाद्य ग्रहण करूसट अनुसार कर तार भय पक्षी समस्त भय सदा समुद्र विघ्न दिया असद्ग्रहात् समस्त भय रही कहीं ये शरीर प्राप्त होती ये असत शरीर असद्ग्रहात् असत शरीर प्राप्त होती समस्त भय रही एवं ए भय जो कहुच भागवत एकाद स्कंदे नवजगेन्द्र कहते भय केत आसु जनकर ना जमी उदाहरण दि जाए स्वप्न देखुचे स्वप्न गोटे के बाघ कम आसगला आक्रमण करें भय कर जाऊे किंतु आमर जो निद भांगी जाते आम हसुचे आम अरे यहाँ स्वप्न थी कहीं हसुचे भय चल जाऊे से ही भाव भौतिक जगत स्थित होती भाव में जो मैंने भय करमती स्वप्न लोक भय करती से ही भाव कथा स्वप्न भय कला भाया भागवत एकादश द्वितीय द्वितीय अध्याय नवजगंद्र एक कथी राजा निमी को भयं द्वितीया विनिवेश सैदिशा दपे तो स्व विपर्य स्मृति ଭୟ କେତେବେଳେ ଜଣକୁ ଆସେ, ଯେତେବେଳେ ଭଗବାନଙ୍କୁ ସେ ଭୁଲି ଯାଆନ୍ତି ସେତେବେଳେ ଭୟ ଆସେ। ଭଜ ହୁଁ ରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣର ବିନ୍ଦରେ, ଭଜ ହୁଁ ରେ ମନ ନନ୍ଦନ ଅଭୟ ଚରଣର ବିନ୍ଦରେ। ଦୁର୍ଲଭ ମାନବ ଜନମ ସତସଙ୍ଗେ, ଦୁର୍ଲଭ ମାନବ ଜନମ ସତସଙ୍ଗେ, ତରହୁଁ ଏ ଭବ ସିନ୍ଧୁରେ, ତରହୁଁ ଏ ଭବ ସିନ୍ଧୁରେ। ଭଜହୁଁ ରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣର ବିନ୍ଦରେ, ଭଜହୁଁ ରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣର। ଆମ ଗୀତ ପାଇଁ ବୁଲିବା ପାଇଁ ସମୟ ନାହିଁ। ତେଣୁ ଏହିଭଳି ଭାବରେ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ଅଭୟତା ପ୍ରାପ୍ତ ହେବେ। ଯିଏ ଭଗବାନଙ୍କ ଶରଣରେ ଯାଇନାହାନ୍ତି, ଯେତେ ଶକ୍ତି ଥାଉ କିନ୍ତୁ ସେ ଭୟରୁ ଦୂର ହୋଇପାରିବ ନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଯାହାଙ୍କୁ ସମସ୍ତେ ଭୟ କରୁଥିଲେ ହିରଣ୍ୟକଶିପୁ, ସିଏ ପ୍ରହ୍ଲାଦଙ୍କୁ ଦେଖି ଭୟ କଲା, ଭୟ ହେଲା ତାର। ପ୍ରହ୍ଲାଦ 5 ବର୍ଷର ବାଳକ, ଭୟ ଶୂନ୍ୟ ସିଏ। ଭଗବାନଙ୍କ ଶରଣରେ ଗଲେ ଆଉ ଭୟ ରହିବ ନାହିଁ, କିନ୍ତୁ ଭଗବାନଙ୍କ ଶରଣରେ ନଗଲେ ଯେତେ ଶକ୍ତି ପାଆନ୍ତୁ, ଯେତେ ଯାହା ହୁଅନ୍ତୁ, ଇଏ ହେଉଛି ଭୌମାସୁର ଏଇ ଶିକ୍ଷା ଆମେ ପ୍ରାପ୍ତ ହେବା। ଭୌମାସୁର ଏତେ ଶକ୍ତିଶାଳୀ ଥିଲା, ଏସବୁ କରିଥିଲା କିନ୍ତୁ ତାର ଭୟ ଥିଲା। ତେଣୁ ମୁଁ ଯେଉଁ ବର୍ଣ୍ଣନା କରୁଥିଲି ସେସବୁ ଘିନି ଆସିଲା, ଘିନି ଆସିଲା ପରେ ଇନ୍ଦ୍ର କ'ଣ କଲେ, ଇନ୍ଦ୍ର ଆଉ ତାଙ୍କ ପୂର୍ବରେ କିଛି କରିପାରିବେ ନାହିଁ, ଇନ୍ଦ୍ରଙ୍କର ଶକ୍ତି ନାହିଁ। ଅଷ୍ଟମ ସ୍କନ୍ଧ 8 ଅଧ୍ୟାୟରେ ଗୋଟେ ଶ୍ଳୋକଟି ଅଛନ୍ତି, ଲକ୍ଷ୍ମୀଦେବୀ ଏ ଶ୍ଳୋକଟି କହିଛନ୍ତି, ସହଈଶ୍ୱର କି ପରତ ବେପାସର। ଲକ୍ଷ୍ମୀଦେବୀ ଯେତେବେଳେ ସମୁଦ୍ର ମନ୍ଥନରୁ ଆସିଲେ, ସମୁଦ୍ର ମନ୍ଥନ ସମୟରେ ଲକ୍ଷ୍ମୀଦେବୀ ବାହାରିଲେ, ତାଙ୍କର ପତି କିଏ, ଲକ୍ଷ୍ମୀଦେବୀଙ୍କ ପତି କିଏ, ସମସ୍ତେ ଚାହୁଁଛନ୍ତି ଲକ୍ଷ୍ମୀଙ୍କୁ ପତ୍ନୀ ରୂପରେ ଗ୍ରହଣ କରିବା ପାଇଁ, ଦେବତାମାନେ ଅସୁରମାନେ ସମସ୍ତେ, କିନ୍ତୁ ଲକ୍ଷ୍ମୀ କହୁଛନ୍ତି ତାଙ୍କର ଉପଯୁକ୍ତ ପତି କିଏ। ଦିନଟି ଶ୍ଳୋକରେ ସେଇଟା କହିଛନ୍ତି, ଗୋଟିଏ ଶ୍ଳୋକର ଗୋଟିଏ ଧାଡ଼ି ଆମେ କହିବା, ନୂନଂ ତପୋଜସ୍ୟ ନ ମନୁ ନିର୍ଜୟ, ଏକଥା ସେ କହୁଛନ୍ତି, ତଥାପି ଶ୍ଳୋକଟି କହିଦେବା, ନୂନଂ ତପୋଜସ୍ୟ ନ ମନୁ ନିର୍ଜୟ ଜ୍ଞାନ କ୍ୱଚିତ୍ ଚ ନ ସଙ୍ଗବର୍ଜିତ କଶ୍ଚିନ୍ ମହାନ୍ତସ୍ୟ ନ କାମ ନିର୍ଜୟ ସ ଈଶ୍ୱର କିଂ ପରତୋ ବେପାଶ୍ରୟ। କେତେ ଲୋକ ଅଛନ୍ତି ଭୌତିକ ଜଗତରେ, କେତେ ପ୍ରକାର ସବୁ ରହିଛନ୍ତି, ଦେବତା ଅସୁର ସିଦ୍ଧ ଚାରଣ ଗନ୍ଧର୍ବ ଇତ୍ୟାଦି କେତେ କ'ଣ ପ୍ରକାର ଜୀବ ରହିଛନ୍ତି, ସମସ୍ତଙ୍କ ବିଷୟରେ ଲକ୍ଷ୍ମୀଦେବୀ ଚିନ୍ତା କରୁଛନ୍ତି। 3 ଶ୍ଳୋକରେ ସେ କହୁଛନ୍ତି ତାଙ୍କର ଉପଯୁକ୍ତ ପତି କିଏ, ନା ନୂନଂ ତପୋଜସ୍ୟ ନ ମନୁ ନିର୍ଜୟ, ବହୁତ ବ୍ୟକ୍ତି ରହିଛନ୍ତି ବହୁତ ତପସ୍ୟା କରୁଛନ୍ତି। ଏ କଥା ଯେତେବେଳେ କହୁଥିଲେ ଏଇ ଶ୍ଳୋକଟିରେ ଏଇ ଧାଡ଼ିଟି, ସେତେବେଳେ ଲକ୍ଷ୍ମୀଦେବୀ ଚିନ୍ତା କରୁଛନ୍ତି, ଇଏ ଯେମିତି ଦୁର୍ବାସା, ଦୁର୍ବାସାଙ୍କର ବହୁତ ତପବଳ ରହିଛି କିନ୍ତୁ ସେ କ୍ରୋଧରୁ ମୁକ୍ତ ନୁହନ୍ତି, ନୂନଂ ତପୋଜସ୍ୟ ନ ମନୁ ନିର୍ଜୟ, ଜ୍ଞାନ କ୍ୱଚିତ୍ ଚେନ ସଙ୍ଗବର୍ଜିତ, ବହୁତ ବଡ଼ ବଡ଼ ଜ୍ଞାନୀ ରହିଛନ୍ତି। ଭଗବତ ଗୀତାର ଭଗବାନ କହିଲେ କବିନାଙ୍କ ଉଷୁନା କବି ଶୁକ୍ରାଚାର୍ଯ୍ୟ, ଏତେ ଜ୍ଞାନ ରହିଛି ମୃତ୍ୟୁ ବ୍ୟକ୍ତିକୁ ସେ ବଞ୍ଚେଇଦେବ, ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ତାଙ୍କ ପାଖରେ ଅଛି। କ'ଣ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର କ'ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଇଏ ତ ପ୍ରକୃତରେ ମୁକ୍ତ ସଞ୍ଜୀବନୀ ମନ୍ତ୍ର, କିନ୍ତୁ ଆମର ଗୋଟେ ପାଠ ହେଉନି ସେ ଯେଉଁ ଶିବଜୀଙ୍କର ସେ ଯେଉଁ ଇଏ ସେ ଗୀତଟି ଅଛି, ମୃତ୍ୟୁ ଯାହା ସେଇଟା ସେଇଟା ମୃତ୍ୟୁମୁଖୀ ନମାମ୍ୟମ ସେଇଟା ରହିଛି, ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଗୋଟେ ରହିଛି, ଇଏ ଜାଣନ୍ତି ଶୁକ୍ରାଚାର୍ଯ୍ୟ ଜାଣନ୍ତି, ଏ ପର୍ଯ୍ୟନ୍ତ ଆଉ କେହି ଜାଣିନାହାନ୍ତି, ଜଣେ ଜାଣିଥିଲେ ଯେ ସେ ପୁଣି ଭୁଲିଗଲେ ସେଇଟାକୁ, କଚ ସ୍ୱର୍ଗର ଦେବତା ବୃହସ୍ପତିଙ୍କ ପୁତ୍ର, ଏଇ ମହାଭାରତ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେ କହୁଛନ୍ତି ବହୁତ ବ୍ୟକ୍ତି ବହୁତ ଜ୍ଞାନୀ ରହିଛନ୍ତି କିନ୍ତୁ ନ ସଙ୍ଗବର୍ଜିତ। ଶୁକ୍ରାଚାର୍ଯ୍ୟ ଏତେ ଜ୍ଞାନ ରହିଛି, ସେ ଦେବତାମାନଙ୍କ ସହିତ ଯଦି ରହନ୍ତେ ତାହେଲେ କେତେ ମଙ୍ଗଳ ହୁଅନ୍ତା, ଦେବତା ମାନେ ସମଗ୍ର କଲ୍ୟାଣ ହୁଅନ୍ତା, ସମଗ୍ର ମାନବ ଜାତିର ବା ସମଗ୍ର ଦେଶବାସୀଙ୍କର ସମଗ୍ର ବିଶ୍ୱର କଲ୍ୟାଣ ହୁଅନ୍ତା। କିନ୍ତୁ ସେ ଅସୁରମାନଙ୍କ ସପକ୍ଷରେ ରହିଛନ୍ତି, ଅସୁରମାନେ ବିଶ୍ୱର କେମିତି ଅମଙ୍ଗଳ ହେବ ସେଟା ଚେଷ୍ଟା କରୁଛନ୍ତି। ନ ସଙ୍ଗବର୍ଜିତ କଶ୍ଚିନ୍ ମହାନ୍ତ ସେନ କାମ ନିର୍ଜୟ, ବହୁତ ବଡ଼ ବଡ଼ ମହାନ ବ୍ୟକ୍ତି ରହିଛନ୍ତି, ଯେ ବ୍ରହ୍ମା ଏତେ ବଡ଼ ମହାନ ବ୍ୟକ୍ତି ରହିଛନ୍ତି କିନ୍ତୁ ସିଏ ମଧ୍ୟ କାମକୁ ଜୟ କରିପାରିନାହାନ୍ତି। ଯେତେବେଳେ ବର୍ଣ୍ଣନା କରାଯାଇଛି, ଯେତେବେଳେ ପ୍ରଥମେ ସୃଷ୍ଟି ଆରମ୍ଭ ହେଉଥିଲା, ତାଙ୍କର କନ୍ୟାଙ୍କୁ ସୃଷ୍ଟି କରିଥିଲେ ସରସ୍ୱତୀ ଦେବୀ, ସରସ୍ୱତୀ ଦେବୀଙ୍କର ଏତେ ରହିଛି ସୌନ୍ଦର୍ଯ୍ୟ ଦେଖିକରି ତାଙ୍କର କାମ ଭାବ ଜାତ ହେଲା, ଏ କଥା ଭାଗବତ ଆରମ୍ଭରେ ବର୍ଣ୍ଣନା କରାଯାଇଛି। ଏବଂ ସ ଈଶ୍ୱର କିଂ ପରତ ବେପାଶ୍ରୟ, ତ୍ରିଲୋକର ଅଧିପତି ହେଉଛନ୍ତି ଇନ୍ଦ୍ର ଈଶ୍ୱର, ସିଏ କି ଈଶ୍ୱର, ଭରତ ବେପାଶ୍ରୟ, ଯିଏ ଅନ୍ୟର ଆଶ୍ରୟ ନେଇଛି ଶରଣ ନେଉଛନ୍ତି, ସିଏ କି ଆଶ୍ରୟ ଈଶ୍ୱର। ତାଙ୍କୁ ଯେତେବେଳେ ବିପଦ ଆସିଯାଏ ଭଗବାନ ଶରଣ ହେଇଥାନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଭଗବାନ ବାମନଦେବ ରୂପରେ ଆସିଥିଲେ, ବାମନଦେବ ରୂପରେ ଆସିଥିଲେ ଏବଂ ଭଗବାନ ବଳିଠାରୁ ତ୍ରିଲୋକକୁ ନେଇକରି ଇନ୍ଦ୍ରକୁ ପ୍ରଦାନ କରିକିରି ଗଲେ, ସେ ସ୍ୱର୍ଗରେ ବର୍ତ୍ତମାନ ମଧ୍ୟ ରହିଛନ୍ତି। ଆମର କଥା କହିବାର ଥିଲା ଏଇଟା ଉଦ୍ଦେଶ୍ୟ, ବାମନଦେବ ସେଇଠି ରହିଛନ୍ତି କିନ୍ତୁ ଇନ୍ଦ୍ର ବାମନଦେବ ପାଖକୁ ଗଲେ ନାହିଁ, ସେ ମଧ୍ୟ ଭଗବାନ, ଇଏ କୃଷ୍ଣ ହେଉଛନ୍ତି ଭଗବାନ, ସେ ମଧ୍ୟ ସେଇ ଭଗବାନ। ଭଗବାନ କହିଛନ୍ତି ସେଇଟା ଭାଗବତ ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି, ମୁଁ ତୁମର ବସୁଦେବ ଦେବକୀକୁ ଯେତେବେଳେ ଭଗବାନ ନିଜର କ'ଣ ବିଷ୍ଣୁ ରୂପରେ ପ୍ରକଟିତ ହୋଇଥିଲେ, ବସୁଦେବ ଏବଂ ଦେବକୀ ଭଗବାନଙ୍କୁ ସ୍ତୁତି କରିଥିଲେ, ସେଇଠି ଭଗବାନ କହିଥିଲେ ତାଙ୍କୁ, ତମେ ସ୍ୱୟଂଭୁବ ମନୁଙ୍କ ସମୟରେ 12,000 ବର୍ଷ ଧରି ତମେ ଥିଲ ସୁତପା, ଇଏ ବସୁଦେବ ଥିଲେ ସୁତପା ଏବଂ ଦେବକୀ ଥିଲେ ପୃଷ୍ଣୀ। ସ୍ୱୟଂଭୁବ ମନୁଙ୍କ ସମୟରେ ପ୍ରଜା ସୃଷ୍ଟି କରିବା ପାଇଁ 12,000 ବର୍ଷ ଧରି ତପସ୍ୟା କରୁଥିଲ, ତେଣୁ ମୁଁ ତୁମ ପାଖରେ ଏହି ରୂପରେ ଆବିର୍ଭାବ ହୋଇଥିଲି, ତେଣୁକରି ମୁଁ ବର୍ତ୍ତମାନ ଏହି ରୂପରେ ଆବିର୍ଭାବ ହୋଇଛି। ସେତେବେଳେ ମୋତେ ତୁମେ କହିଥିଲ ମୋର ଗୋଟେ ପୁତ୍ର ଦରକାର, ଆମର ଗୋଟେ ପୁତ୍ର, ଆପଣ ଭଳି ପୁତ୍ର, କିନ୍ତୁ ମୋ ଭଳି କିଏ ଆଉ ପୁତ୍ର ହୋଇପାରିବ, ତେଣୁ ମୁଁ ତୁମର ପୁତ୍ର ରୂପରେ ଆସିଥିଲି ସେହି ସମୟରେ, ସେତେବେଳେ ମୋର ନାମ ଥିଲା କୃଷ୍ଣୀଗର୍ଭ। ଏହି କୃଷ୍ଣୀଗର୍ଭ ଯିଏ ଧ୍ରୁବ ମହାରାଜ ଯେଉଁ ତପସ୍ୟା କରୁଥିଲେ ତାଙ୍କୁ ଏ ଧ୍ରୁବ ଲୋକ ପ୍ରଦାନ କରିଥିଲେ, ଏହି କୃଷ୍ଣୀଗର୍ଭ ବିଷ୍ଣୁ। ତାପରେ ଏ ବାମନଦେବ ରୂପରେ ଭଗବାନ ଆବିର୍ଭାବ ହେଇଛନ୍ତି, ମୁଁ ଆସିଥିଲି ବାମନଦେବ, ତୁମେ ଥିଲ କଶ୍ୟପ ଏବଂ ଅଦିତି, ମୁଁ ତୁମର ପୁତ୍ର ରୂପରେ ଆସିଥିଲି ବାମନ, ଏବଂ ସେ ମଧ୍ୟ ଅଛନ୍ତି ବର୍ତ୍ତମାନ ସ୍ୱର୍ଗରେ ଅଛନ୍ତି। ବର୍ତ୍ତମାନ ମୁଁ ତୃତୀୟ ପୁତ୍ର, ତୁମର ତୃତୀୟ ଥର ପାଇଁ ଆସୁଛି ତୁମ ପୁତ୍ର ରୂପରେ, ଭଗବାନ କୃଷ୍ଣ ରୂପରେ ଆସୁଛି ଭଗବାନ କହୁଛନ୍ତି ସେଇଟା। ତେଣୁ ସେହି ଭଗବାନ ସେଠି ବାମନଦେବ ରୂପରେ ଆସିଛନ୍ତି, ଇନ୍ଦ୍ର କାହିଁକି ତାଙ୍କୁ ପ୍ରାର୍ଥନା କଲେଣି, କାହିଁକି କୃଷ୍ଣ ପାଖକୁ ଆସିଲେ, ବହୁତ ବଡ଼ ଘଟଣା ରହିଛି, ବହୁତ ବଡ଼ ଷ୍ଟୋରୀ ରହିଛି, ଆମେ ଚିନ୍ତା କରୁଛୁ ସେ ଷ୍ଟୋରୀ କହିବା ପାଇଁ, କିନ୍ତୁ ଆମର ସମୟ ହୋଇଗଲା, ଆ ପରେ ବର୍ଣ୍ଣନା କରିବା, ଆସନ୍ତାକାଲି ଆମେ ବର୍ଣ୍ଣନା କରିବା, ବହୁତ ବିରାଟ ବଡ଼ ଷ୍ଟୋରୀ ରହିଛି। ମୁଁ ସେଇଥିପାଇଁ କମ୍ପ୍ୟୁଟର ଆଣିକି ଆସିଥିଲି, ଆଉ କେତେ ଲେଖିବି ତାକୁ, କମ୍ପ୍ୟୁଟର ଆଣିକି ଆସିଥିଲି ସେଇଠି କହିବା ପାଇଁ, କିନ୍ତୁ ସମୟ ହୋଇଗଲା। ଯାହା ବି ହଉ, ଏ ଯେଉଁ ରହିଛି ଇନ୍ଦ୍ର ସେଥିପାଇଁ ଭଗବାନଙ୍କୁ ଆସି ପ୍ରାର୍ଥନା କଲେ, ବାମନଦେବଙ୍କ ପାଖକୁ ଗଲେ ନାହିଁ, ଏଇଟା ଆମେ ଆସନ୍ତାକାଲି କହିବା, ବାମନଦେବ ପାଖକୁ ଗଲେ ନାହିଁ, ବାମନଦେବ ସେଇଠି ରହିଛନ୍ତି। ଏବଂ ବାମନଦେବ ମଧ୍ୟ ବଳିଙ୍କର ରହିଛନ୍ତି ସୁତଳ ଲୋକରେ, ବଳିଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି, ବଳିଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି। କଥା କୁହାଯାଏ ରାବଣ ତେତା ଯୁଗରେ ରାବଣ ଯାଇଥିଲା ସୁତଳ ଲୋକକୁ ଜୟ କରିବା ପାଇଁ, ବାମନଦେବ ତାଙ୍କୁ ଫିଙ୍ଗି ଦେଇଥିଲେ, ପାଦରେ ଫିଙ୍ଗି ଦେଇଥିଲେ, କିନ୍ତୁ ଦେଖନ୍ତୁ ବାମନଦେବ ଇନ୍ଦ୍ରଙ୍କୁ ରକ୍ଷା କଲେ ନାହିଁ, ସେଠି ଭଗବାନ ସେକ୍ୟୁରିଟି ହେଇକି ରହିଛନ୍ତି, ତାଙ୍କୁ ରକ୍ଷା କଲେ, ଇନ୍ଦ୍ରଦେବ ମଧ୍ୟ ପାଖରେ ରହିଛନ୍ତି ସ୍ୱର୍ଗ ଲୋକରେ, ଭଗବାନ ବାମନଦେବ ରହିଛନ୍ତି, କିନ୍ତୁ ତଥାପି ସେ ଇନ୍ଦ୍ରଦେବଙ୍କୁ ସୁରକ୍ଷା ପ୍ରଦାନ କଲେ ନାହିଁ, ଆର କାରଣ ଆମେ ଆସନ୍ତାକାଲି କହିବା। ତେଣୁ ଭଗବାନ ଇନ୍ଦ୍ର ଭଗବାନ ପାଖକୁ ଆସିଲେ, ଭଗବାନ ପାଖକୁ ଆସିଲେ ଭଗବାନ ପ୍ରାର୍ଥନା କଲେ, ଦେବତାମାନେ ଏଭଳି ରହିଛନ୍ତି, ଭଗବାନଙ୍କର ଏଭଳି ଲୀଳା ରହିଛି, ଦେବତାମାନେ ମୋତେ ମୋହ ହୋଇଯାଆନ୍ତି, ଯେତେବେଳେ ସେଇ ଭଗବାନ ଆଠ ବର୍ଷର ସପ୍ତମ ସାତ ବର୍ଷ କମ୍ପ୍ଲିଟ୍ ହେଇକିରି ଆଠ ବର୍ଷ ଚାଲୁଥିଲା ଭାଦ୍ର ମାସ ଇଏରେ, ସେଇ ସମୟରେ ଯେଉଁ କାର୍ତ୍ତିକ ମାସରେ ଯେଉଁ ରହିଛି କ'ଣ ଅମାବାସ୍ୟା ପରଦିନ, ଅମାବାସ୍ୟା ପରଦିନ ଯେଉଁ ହେଉଥିଲା ଇନ୍ଦ୍ର ପୂଜା ବନ୍ଦ କରିଦେଇଥିଲେ ଭଗବାନ। ସେହି ଇନ୍ଦ୍ର ସବୁ ବ୍ରଜବାସୀମାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏଇସବୁ ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଗୋବର୍ଦ୍ଧନ ଲୀଳା, ଗୋବର୍ଦ୍ଧନ ଲୀଳା କରିବା ପାଇଁ ଚବିଶ ପଚିଶ ଛବିଶ ସତେଇଶ ଚାରୋଟି ଅଧ୍ୟାୟରେ ଏଇ ଲୀଳାଟିକୁ ବର୍ଣ୍ଣନା କରାଯାଇଛି। ଇନ୍ଦ୍ର ସେତେବେଳେ ଭୁଲିଗଲେ ଭଗବାନ ବୋଲି, ଏଇଭଳି ବ୍ରହ୍ମା ମଧ୍ୟ ଭୁଲି ଯାଉଛନ୍ତି ଭଗବାନ ବୋଲି, ଭଗବାନଙ୍କ ଲୀଳା ଏଭଳି। ତେଣୁ ବ୍ରାହ୍ମଣ ଇନ୍ଦ୍ର ଆସିକରି ଭଗବାନ ପ୍ରାର୍ଥନା କରିଥିଲେ, ପ୍ରଭୁ ଭୌମାସୁର ହାତରୁ ଆମକୁ ରକ୍ଷା କରନ୍ତୁ। ଭୌମାସୁର ଇନ୍ଦ୍ର ଜାଣନ୍ତି ଭୌମାସୁର ହେଉଛନ୍ତି ଭଗବାନ ପୁତ୍ର ବୋଲି, ଭଗବାନ ପୁତ୍ର। ତେଣୁ ସେ ଜାଣିଛନ୍ତି ବ୍ରାହ୍ମଣ ଦେବ ରକ୍ଷା କରେନି କାହିଁକି ନା, ଇଏ ଭଗବାନ ପୁତ୍ର, ଆଉ ବ୍ରାହ୍ମଣ ଦେବ କ'ଣ କହିବେ, ସେଇ ଭଗବାନ, ସିଏ ବ୍ରାହ୍ମଣ ଦେବ। ଏବଂ ଯେତେବେଳେ କହିଲେ ତେଣୁ ଭଗବାନ ଚାଲିଲେ, ଭଗବାନ ଚାଲିଲେ, ଏଠି କୁହାଯାଉଛି ନିରୁଦ୍ଧା ଏତଦ୍ ଅଚକ୍ଷ୍ୟ ବିକ୍ରମଂ ସାଙ୍ଗ ଧନୁ ନା, ସାଙ୍ଗ ଧନୁ, ଭଗବାନଙ୍କ ଧନୁର ନାମ ହେଉଛି ସାଙ୍ଗ ଧନୁ। ସାଙ୍ଗ ଧନୁର ଅର୍ଥ ହେଉଛି, କହିବାର ଉଦ୍ଦେଶ୍ୟ ହେଉଛି ଭଗବାନ ଶକ୍ତି ପ୍ରୟୋଗ କରିବେ, ଶକ୍ତି ପ୍ରୟୋଗ କରିବେ, ଭୌମା ସ୍ୱରକୁ ବଦ୍ଧ କରିବେ ଭଗବାନ। ଭଗବାନ କେବେ ଆସିଥିଲେ ଭୂମିଦେବୀ ରୂପରେ, ଏସବୁ କଥା ଆମେ କହିବା ଆସନ୍ତାକାଲି କହିବା, ସମୟ ଆଜି ନାହିଁ ଏତେ ବେଶୀ। ତେଣୁ ଏଇଭଳି ଭାବରେ ଯେତେବେଳେ ଆମର କହିବାର ଉଦ୍ଦେଶ୍ୟ ଥିଲା, ଭଗବାନ ଯେତେବେଳେ ଗଲେ, ନେଇକରି ଗଲେ ୟାଙ୍କୁ ଗରୁଡ଼ ପୃଷ୍ଠରେ ଗଲେ, ଗରୁଡ଼ ପୃଷ୍ଠରେ ଗଲେ, ଏବଂ କ'ଣ ଗୋଟେ ଭାବୁଛି, ଗରୁଡ଼ ପୃଷ୍ଠରେ ଗଲେ ଏବଂ ସତ୍ୟଭାମାଙ୍କୁ ନେଇକରି ଗଲେ, ସତ୍ୟଭାମାଙ୍କୁ ନେଇକରି ଗଲେ, ସତ୍ୟଭାମାଙ୍କୁ ନେଇକରି ଗରୁଡ଼ ପୃଷ୍ଠରେ ଗଲେ, ଗରୁଡ଼ ପୃଷ୍ଠରେ ଗଲେ ଏଇ ପ୍ରାଗ ଜ୍ୟୋତିଷପୁର ଆସାମ ଦ୍ୱାରକାରୁ ପଶ୍ଚିମରୁ ପୂର୍ବକୁ ଗଲେ ଭଗବାନ। ଗରୁଡ଼ ପୃଷ୍ଠରେ କେତେ ସମୟ ଲାଗିବ ଭଗବାନଙ୍କୁ, ଗୋଟେ ମିନିଟ୍ ଲାଗିବନି ଭଗବାନ। ଗରୁଡ଼ଙ୍କର ସେଇ ଶକ୍ତି ରହିଛି, ଗରୁଡ଼ଙ୍କର ଭଗବାନ ବୋଲି ସେ ଶକ୍ତିଶାଳୀ। ତେଣୁ ଗରୁଡ଼ଙ୍କର ଏତେ ଶକ୍ତି ରହିଛି, ଗରୁଡ଼ ଗୋଟିଏ ପ୍ଲାନେଟ୍ରୁ ଆଉ ଗୋଟିଏ ପ୍ଲାନେଟ୍କୁ ଯାଆନ୍ତି, ଏତେ ଶକ୍ତି ରହିଛି ଗରୁଡ଼ଙ୍କର, ଭଗବାନଙ୍କ ବାହନ ଏତେ ଶକ୍ତି ରହିଛି। ତେଣୁ ଗରୁଡ଼ ପୃଷ୍ଠରେ ଭଗବାନ ସତ୍ୟଭାମାଙ୍କ ସହିତ ଗଲେ, କାହିଁକି ସତ୍ୟଭାମାଙ୍କ ସହିତ ଗଲେ, ତାଙ୍କର ଷୋହଳ ହଜାର ଶହେ ଆଠ ରାଣୀ ଅଛନ୍ତି, କାହିଁକି ସରି ଆଠଟି ରାଣୀ ରହିଛନ୍ତି, ଷୋହଳ ହଜାର ଶହେ ବିବାହ କରିନାହାନ୍ତି ସେତେବେଳେ, ଏବେ ଯିବେ ବିବାହ କରିବେ, ଷୋହଳ ହଜାର ଶହେ ଭଗବାନଙ୍କର ବ୍ୟବସ୍ଥା, ଏ ଭଗବାନ ଲୀଳା ସବୁ ରହିଛି। ତେଣୁ ସତ୍ୟଭାମ ସହିତ କାହିଁ ଗଲେ, ତାଙ୍କର ପାଟରାଣୀ ହେଉଛନ୍ତି ରୁକ୍ମିଣୀ, ରୁକ୍ମିଣୀ ସହିତ ନ ଯାଇକିରି ସତ୍ୟଭାମଙ୍କ ସହିତ କାହିଁ ଗଲେ, ଏହାର କାରଣ ହେଉଛି ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଇନ୍ଦ୍ରଦେବ ଯେତେବେଳେ ଆସିଲେ ଭଗବାନ ସତ୍ୟଭାମାଙ୍କ ପାଖରେ ଥିଲେ ସେ ସମୟରେ, ବା ଏଇ ସତ୍ୟଭାମାଙ୍କର ମହଲରେ ଆସି ପହଞ୍ଚିଗଲେ। ଇନ୍ଦ୍ର ଆସିକରି ଭଗବାନ ପ୍ରାର୍ଥନା କଲେ, ଭଗବାନ ପ୍ରାର୍ଥନା କଲେ, ସତ୍ୟଭାମ ସେଇଠି ଥିଲେ, ତେଣୁ ଭଗବାନ ସତ୍ୟଭାମାଙ୍କୁ ନେଇକରି ଗଲେ। ଇଏ ଗୋଟେ କାରଣ, ଅନେକ କାରଣ ରହିଛି। ଏବଂ ସତ୍ୟଭାମା ଇଏ ହେଉଛନ୍ତି ଭୂମିଦେବୀଙ୍କର ଅଂଶରେ ଆସିଛନ୍ତି, ଭୂମିଦେବୀଙ୍କର ଅବତାର ସତ୍ୟଭାମା। ତେଣୁ ଏ ଘଟଣାଟି ଆମେ କହିଦେବା ସଂକ୍ଷେପରେ, ଆସନ୍ତାକାଲି ସେଟା ବିସ୍ତାର ଭାବେ ବର୍ଣ୍ଣନା କରିବା। ଯେଉଁ ରହିଛି ଭଗବାନ ଚାରି ଯୁଗ ସବୁ ଚାରି ଭାଗରେ ଭଗବାନ ରହିଛନ୍ତି, ଚାରି ଭାଗରେ ଭଗବାନ ରହିଛନ୍ତି, କ'ଣ କ'ଣ ସେଇଟା ଆଚ୍ଛା ଏଇଟା ଆସନ୍ତାକାଲି କହିବା, ଆମର ଏଇ ପ୍ରଥମଟି ଆମେ କାଲି ସଂକ୍ଷେପରେ କହିଦେବା। ଭଗବାନ କେତେବେଳେ ଶୟନ କରୁଛନ୍ତି, କେତେବେଳେ ତପସ୍ୟା କରୁଛନ୍ତି, କେତେବେଳେ ଖାଦ୍ୟ ଗ୍ରହଣ କରୁଛନ୍ତି, କେତେବେଳେ ରାଜ୍ୟଶାସନ କରୁଛନ୍ତି, ଏଇଭଳି ଭାବରେ ଚାରି ଭାବରେ ଭଗବାନ ରହିଛନ୍ତି। ଏବଂ ଏଇଟା ପରିବର୍ତ୍ତିତ ହେଉଛି, ଭଗବାନ ଯେ ଶୟନ କରିଥିବେ ତାପରେ ସେ ଉଠିବେ, ସେ ରାଜ୍ୟଶାସନ କରିବେ, ଯିଏ ରହିଥିବେ ରାଜ୍ୟଶାସନ ସିଏ ଆସି ଶୟନ କରିବେ, ଏଇଭଳି ଭାବରେ ଚାଲିଛି। ଏ ଭଗବାନ ଗୋଟେ ସର୍କଲ ଚାଲିଛି, ଏଇଟାକୁ ବଲ୍ଲଭାଚାର୍ଯ୍ୟ କହିଛନ୍ତି ତାଙ୍କର ଭାଷ୍ୟରେ, ସୁବୋଧନୀ ଭାଷ୍ୟରେ କହିଛନ୍ତି ଏଭଳି ଭାବରେ ଚାଲିଛି। ତେଣୁ ଗୋଟେ ସମୟରେ କ'ଣ ହେଇଥିଲା ନା, ଭଗବାନ ଯେତେବେଳେ ଶୟନରୁ ଶୟନ କରିଥିଲେ, ତାଙ୍କର ବର୍ତ୍ତମାନ ଶୟନରୁ ଉଠିଗଲା, ଶେଷ ହେଲା, ଶୟନରୁ ଉଠିଲେ ସେ ଭଗବାନ, ଉଠିକି ଦେଖିଲେ ସେହି ସମୟରେ ସେ ବହୁତ ଆନନ୍ଦରେ ଥାଆନ୍ତି, ସିଏ ସ୍ୱୟଂ ରହିଥିଲେ ଫ୍ରେଶ୍ ଥିଲେ ସେହି ସମୟରେ, ଯିଏ ତପସ୍ୟା କରୁ ଭୂମିଦେବୀ ତପସ୍ୟା କରୁଥିଲେ, ଭୂମିଦେବୀ ତପସ୍ୟା କରୁଥିଲେ। ଏ ବଦ୍ଧଜୀବ କଥା କୁହାଯାଉଛି, ମୁକ୍ତ ଜୀବ ନିଦ୍ରା ନାହିଁ। ତେଣୁ ଦେଖିଲେ ଭୂମିଦେବୀ ତପସ୍ୟା କରୁଥିଲେ, ଭୂମିଦେବୀ ତପସ୍ୟା କରୁଥିଲେ, ଯେହେତୁ ତାଙ୍କ ପ୍ରୀତ ହୋଇଗଲେ, ଭଗବାନଙ୍କ ପତ୍ନୀ ହେଉଛନ୍ତି ସିଏ ଭୂମି। ଯେତେବେଳେ ଭଗବାନ ବରାହ ଅବତାର ଆସିଥିଲେ, ଭଗବାନ ଦୁଇଥର ବରାହ ଅବତାର ଧାରଣ କରିଛନ୍ତି ଭଗବାନ। ତୃତୀୟ ସ୍କନ୍ଧ 13-19 ଏ 7 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଦୁଇଥର ବରାହ ଉପରେ ଆସିଛନ୍ତି। ପ୍ରଥମେ ଯେଉଁ ଆସିଥିଲେ ପୃଥିବୀକୁ ଉତ୍ତୋଳନ କରିଥିଲେ, ପୃଥିବୀ ସେହି ସମୟରେ ଗର୍ଭତକ ଜଳରେ ପତିତ ହୋଇଥିଲା, ତେଣୁ ଭଗବାନ ବରାହ ରୂପରେ ଆସିକରି ଏ ପୃଥିବୀକୁ ଉତ୍ତୋଳନ କରିଥିଲେ, ଉତ୍ତୋଳନ କରିକି ପୃଥିବୀର ନିଜ କକ୍ଷରେ ସ୍ଥାପନ କରିଥିଲେ। କିନ୍ତୁ ପରେ ଆଉ ଥରେ ଭଗବାନ ଆସିଲେ, ବରାହ ରୂପରେ ଆସିକରି ପୃଥିବୀ ଯେତେବେଳେ ଉତ୍ତୋଳନ କରୁଛନ୍ତି, ସେତେବେଳେ ହିରଣ୍ୟାକ୍ଷ ସହିତ ଯୁଦ୍ଧ କରିଛନ୍ତି, ହିରଣ୍ୟାକ୍ଷ ସହିତ ଯୁଦ୍ଧ କରିଛନ୍ତି ଏବଂ ହିରଣ୍ୟାକ୍ଷକୁ ହତ୍ୟା କରିଛନ୍ତି। ଏ ଲୀଳାଟି ତୃତୀୟ ସ୍କନ୍ଧ 13-19 7 ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ତେଣୁ ଯାହା ହେଉ, ଭୂମିଦେବୀ ସେହି ସମୟରେ ଭୂମିଦେବୀଙ୍କୁ ଭଗବାନଙ୍କର ସଙ୍ଗଲାଭ କରିକି ସେ ପୁତ୍ର ଜାହାତ କରିଥିଲେ। ଇଏ ନା ନା ଏଇ ଘଟଣାଟି ଏଇଭଳି ଭାବରେ ହେଇଛି, ଭଗବାନ ଯେତେବେଳେ ଶୟନରୁ ଜାଗ୍ରତ ହେଲେ, ସେତେବେଳେ ଦେଖିଲେ ଭୂମିଦେବୀ ତପସ୍ୟା କରୁଛନ୍ତି, କେମିତି ପୁତ୍ର ରୂପେ ପ୍ରାପ୍ତ ହୋଇଥିଲେ ତା'ର କାରଣ ହେଉଛି ଏଇଟା, ଭୂମିଦେବୀ ତପସ୍ୟା କରୁଛନ୍ତି। ଏ ସନ୍ଧ୍ୟା ସମୟଟା ଥିଲା, ସେହି ସମୟରେ ସନ୍ଧ୍ୟା ସମୟ ଥିଲା, ଭଗବାନ ପଚାରିଲେ ଭୂମିଦେବୀଙ୍କୁ, କ'ଣ ତୁମେ ଚାହୁଁଛ, କ'ଣ ବର ଚାହୁଁଛ? ତେଣୁ ଭୂମିଦେବୀ ଚାହିଁଲେ, ମୋର ଗୋଟେ ପୁତ୍ର ଦରକାର, ପୁତ୍ର ଦରକାର। ସ୍ତ୍ରୀ କ'ଣ ଚାହିଁବ ସ୍ୱାମୀଙ୍କଠାରୁ? ପୁତ୍ର ଚାହିଁବ, କାହିଁକି ସ୍ତ୍ରୀ ବିବାହ ହେଉଛି, ବିବାହ କାରଣ ଉଦ୍ଦେଶ୍ୟ ହେଉଛି ଏଇଟା, ପୁତ୍ର ଅର୍ଥେ କ୍ରିୟତେ ଭାର୍ଯ୍ୟା, ପୁତ୍ର ଏବଂ ପୁତ୍ର ଯଦି ନ କରାଯିବ ତାହେଲେ ସୃଷ୍ଟି କେମିତି ରହିବ? ଭଗବାନ ଚାହାନ୍ତି ସୃଷ୍ଟି ବଜାୟ ରହୁ, ସେଥିପାଇଁ ସବୁ ବ୍ୟବସ୍ଥା, ସୃଷ୍ଟି ସ୍ଥିତି ପ୍ରଳୟ ଚାଲିଛି, ଅସଂଖ୍ୟ କୋଟି ଜୀବ ରହିଛନ୍ତି, ହିସାବ କରିପାରିବେନି କେତେ ଜୀବ ରହିଛନ୍ତି, ଆହୁରି ବହୁତ ଜୀବ ରହିଛନ୍ତି, ସେମାନେ ଜନ୍ମ ପାଇନାହାନ୍ତି, ତାଙ୍କୁ ପୁଣି ଜନ୍ମ ଦିଆଯିବ। ଯେତେ ଦିନ ପର୍ଯ୍ୟନ୍ତ ଜଣେ ଭଗବାନଙ୍କ ଶରଣରେ ଯାଇନାହାନ୍ତି, ସେ ଭୌତିକ ଜଗତରେ ଘୁରି ବୁଲୁଥିବେ, ଖାଲି ଭୌତିକ ଜଗତ କହିଲେ ଏଇ ପୃଥିବୀ ବା ଏଇ ବିଶ୍ୱ ବ୍ରହ୍ମା ଚାରିମୁଖ ବିଶ୍ୱଙ୍କ ବ୍ରହ୍ମାଙ୍କର ବ୍ରହ୍ମାଣ୍ଡ ତା ନୁହଁ, ଏଇଭଳି ଭାବରେ ଅନନ୍ତ କୋଟି 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 ବିଶ୍ୱବ୍ରହ୍ମାଣ୍ଡ ରହିଛି, କୋଟି କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, କୋଟି କୋଟି ବିଶ୍ୱବ୍ରହ୍ମାଣ୍ଡରେ କୋଟି କୋଟି ଜୀବ ରହିଛନ୍ତି, କିନ୍ତୁ କୋଟି କୋଟି ଜୀବ ଗଲା ପରେ ମଧ୍ୟ ଆହୁରି ସବୁ ରହିଛନ୍ତି, କୋଟି କୋଟି ଜୀବ ରହିଛନ୍ତି ଭଗବାନଙ୍କର ଗର୍ଭରେ ରହିଛନ୍ତି, ଗର୍ଭଦୋଷାଇ ବିଷ୍ଣୁଙ୍କର ଗର୍ଭରେ ରହିଛନ୍ତି। ପୁଣି ଯେତେବେଳେ ସମୟ ଆସିବ ସେମାନେ ସବୁ ଆସିବେ, ଜନ୍ମ ନେବେ, ଏଇଭଳି ଭାବରେ 84 ଲକ୍ଷ ପ୍ରକାର ଜୀବ ଭଗବାନ ସୃଷ୍ଟି କରିଛନ୍ତି, 80 ଲକ୍ଷ ପ୍ରକାର ଜୀବ ଯେଉଁ ରହିଛନ୍ତି, ଜଳଜା ନବଲକ୍ଷଣୀ ଇତ୍ୟାଦି, ଏଇସବୁ ଜୀବମାନେ ଏଇସବୁ ଜଗତରୁ ଉଦ୍ଧାର ପାଇପାରିବେ ନାହିଁ, ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲୁଥିବେ। କିନ୍ତୁ 80 ଲକ୍ଷ ଜ୍ୱନି ପାର ହେଲା ପରେ ଯେତେବେଳେ ମାନବ ଜନ୍ମ ପ୍ରାପ୍ତ ହେଉଛି, ସେତେବେଳେ ତାକୁ ଗୋଟେ ସୁଯୋଗ ମିଳୁଛି, ସେ ଏଇ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇପାରିବ। ମନୁଷ୍ୟ ଜନ୍ମର ଇଏ ହେଉଛି, ସେ ଶ୍ରେଷ୍ଠ ସିଦ୍ଧି ହେଉଛି ଏଇଟା। ଭଗବତ ଗୀତାରେ ଭଗବାନ କହିଲେ କ'ଣ ନା, ଭଗବାନ ଅଷ୍ଟମ ଅଧ୍ୟାୟରେ କହିଲେ ଯେ କ'ଣ ସେ ଶ୍ଳୋକଟି ରହିଛି ଯେ ଏଇଟା ଭାଗବତ ବର୍ଣ୍ଣନା କରିଛି, ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ତସ୍ୟାହମ ସୁଲଭ ପାର୍ଥ ନିତ୍ୟଯୁକ୍ତ ମାମୁପେତ୍ୟ ପୁନର୍ଜନ୍ମ ଦୁଃଖାଳୟ ମଶାଶୁତ ନା ପ୍ରଭୃତି ମହାତ୍ମାନଙ୍କ ସଂସିଦ୍ଧିଂ ପରମାଙ୍ଗତା। ଯେଉଁମାନେ ଭଗବାନଙ୍କର ସବୁବେଳେ ଚିନ୍ତନ କରୁଛନ୍ତି, ଅନନ୍ୟା ଚେତା ସତତଂ ଯୋ ମାଂ ସ୍ମରତି ନିତ୍ୟସ, ଆଉ ଅନ୍ୟ ତାଙ୍କର ଚେତନାରେ ମନରେ ଆଉ କିଛି ନାହିଁ, ନ ଅନ୍ୟ ଅନନ୍ୟ ହୃଦୟରେ କେବଳ ଭଗବାନ, ଏମାନେ ମୁକ୍ତ ଜୀବ ସବୁ ସେମାନେ। ଆମେ ବଦ୍ଧ ଜୀବରେ ଭଗବାନ କେବେ ହେଲେ ଚିନ୍ତା କରୁନି, ଖାଲି ଅନ୍ୟ ଚିନ୍ତା କରୁଛୁ ଆମେ, ଅନ୍ୟ ଚିନ୍ତା ଭଗବାନ ଚିନ୍ତା ଆମର ନାହିଁ। କିନ୍ତୁ ଯେଉଁମାନେ ଅନନ୍ୟ ଚେତା ସତତଂ ସବୁବେଳେ ଅନନ୍ୟ ଭଗବାନ ବିଷୟରେ ଚିନ୍ତା କରୁଛନ୍ତି, ଯୋ ମାଂ ସ୍ମରତି ନିତ୍ୟସ ସବୁବେଳେ ମୋତେ ଏମାନେ ସ୍ମରଣ କରନ୍ତି, ତସ୍ୟାହଂ ସୁଲଭ ପାର୍ଥ ତାଙ୍କୁ
ମୁଁ ବହୁତ ସୁଲଭ ହେଇଯାଏ, ତସ୍ୟାହଂ ସୁଲଭ ପାର୍ଥ, କାହିଁକି ନା ନିତ୍ୟ ଯୁକ୍ତ ସେ ଯୋଗିନ, ସେମାନେ ଯୋଗୀ, ସେମାନେ ସବୁବେଳେ ମୋ ସହିତ ଯୁକ୍ତ ହେଇକି ରହିଛନ୍ତି, ନିତ୍ୟ ଯୁକ୍ତ ସେ ଯୋଗିନ। ତେଣୁ ଅର୍ଜୁନ ମନେ ମନେ ଭାବୁଛନ୍ତି, ପ୍ରଶ୍ନ ପ୍ରଶ୍ନ ପଚାରି ନାହାନ୍ତି, ପ୍ରଭୁ ଆପଣ ତାଙ୍କ ପାଇଁ ସୁଲଭ ହେଲେ କ'ଣ ଲାଭ, ଅନୁଜ ଚିନ୍ତା କରିବେ ନା, ତେଣୁ ଟିକା ଆଚାର୍ଯ୍ୟ ଟିକାରେ କହିଛନ୍ତି। ତେଣୁ ଭଗବାନ ତା ପର ଶୋକଟି କହିଛନ୍ତି, କ'ଣ କହିଲେ, ମାମୁ ପେତ୍ୟ ପୁନର୍ଜନ୍ମ ଦୁଃଖାଳୟମ ଶାଶ୍ୱତମ ନା ବୃହନ୍ତି ମହାତ୍ମାନଙ୍କ ସିଦ୍ଧିଂ ପରମାଙ୍ଗତା। ଏଇଟା ହେଉଛି ଶ୍ରେଷ୍ଠ ସିଦ୍ଧି, ମନୁଷ୍ୟ ଜନ୍ମରେ ଶ୍ରେଷ୍ଠ ସିଦ୍ଧି ହେଉଛି ଏଇଟା, ମାମୁ ପେତ୍ୟ ପୁନର୍ଜନ୍ମ, ଭଗବାନ ପ୍ରାପ୍ତ ହେଲେ କ'ଣ ଲାଭ, ନା ଆଉ ପୁନର୍ଜନ୍ମ ନେବାକୁ ପଡ଼ିବ ନାହିଁ, ମାମୁ ପେତ୍ୟ ପୁନର୍ଜନ୍ମ କେଉଁଠି ନେବାକୁ ପଡ଼ିବ ନାହିଁ, ଦୁଃଖାଳୟମ ଶାଶ୍ୱତମ, ଏଇ ଭବିଷ୍ୟତ ଦୁଃଖାଳୟ, ଦୁଃଖର ଆଳୟ ଏଇଟା, ଅଶାଶ୍ୱତମ। ଆପଣ ଯଦି ଚାହିଁବେ ମଧ୍ୟ ଆମେ ଦୁଃଖରେ ରହିବା, ରହିପାରିବା ନାହିଁ, କାହିଁକି ନା ଅଶାଶ୍ୱତମ, ଏ ଭୌତିକ ଜଗତ ସୃଷ୍ଟି ହେବ, କିଛି କାଳ ରହିବ, ଅନ୍ତିମରେ ଧ୍ୱଂସ ହୋଇଯିବ, ଅଶାଶ୍ୱତମ। କିନ୍ତୁ ଭଗବାନଙ୍କୁ ଯେଉଁମାନେ ପ୍ରାପ୍ତ ହୋଇଯିବେ ସେମାନେ ଆଉ ଏ ଭୌତିକ ଜଗତକୁ ଆସିବେ ନାହିଁ, ନା ଆପଣବନ୍ତି, ଏବଂ ସେମାନେ ମହାତ୍ମାରେ ପରିଣତ ହୋଇଯିବେ, ନା ପ୍ରଭୃତି ମହାତ୍ମାନଙ୍କ, ଏଇଟା ହେଉଛି ମନୁଷ୍ୟ ଜନ୍ମର ଶ୍ରେଷ୍ଠ ସିଦ୍ଧି, ସଂସିଦ୍ଧିଂ ପରମାଙ୍ଗତା, ଶ୍ରେଷ୍ଠ ସିଦ୍ଧି, ତେଣୁ ସେମାନେ ଭଗବତ ଧାମକୁ ଯିବେ। ଏତେ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ଏତିକି ପ୍ରାପ୍ତ ହେବା, ଭଗବାନଙ୍କୁ ପ୍ରାପ୍ତ ହେବା, ଏ ମନୁଷ୍ୟ ଜନ୍ମର ଏକମାତ୍ର ଉଦ୍ଦେଶ୍ୟ ହେଉଛି ସେଇଟା, ଆଉ କିଛି ନାହିଁ। ଏସବୁ କଥା ଏ ଶାସ୍ତ୍ରର ଯେଉଁ ଆମେ ଅଧ୍ୟୟନ ଶୁଣୁଛେ, ଶ୍ରବଣ କରୁଛେ, ଇଏ କରୁଛେ, ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି, ଭେଦ ଉପନିଷଦ ଇତ୍ୟାଦି କେତେ କ'ଣ ରହିଛନ୍ତି, ଆର ମୂଳ ଉଦ୍ଦେଶ୍ୟ ହେଉଛି ଏଇଟା, ଆମେ ଭଗବାନଙ୍କୁ ଜାଣିବା, ଭଗବାନଙ୍କ ଶରଣରେ ଯିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, କୋଟି କୋଟି ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି, ଏତେ ଗ୍ରନ୍ଥ ରହିଛନ୍ତି, ସବୁ ଯଦି ଆମେ ପଢ଼ିବା ଆମର ଜୀବନ ଚାଲିଯିବ, ଆମେ ପଢ଼ିପାରିବା ନାହିଁ। କିନ୍ତୁ ସାର ଜିନିଷଟାକୁ ଦିଆଯାଇଛି, ସାର ଜିନିଷଟାକୁ ଦେଇଛି ମହାମନ୍ତ୍ର, ଏ ମହାମନ୍ତ୍ର ହେଉଛି ସାର, ଏଇଟାକୁ ମହାମନ୍ତ୍ର ଉଚ୍ଚାରଣ କଲେ ଆମେ ଭଗବାନ ଜାଣିବା, ଭଗବାନ ଶରଣ ଯିବା ଏବଂ ମନୁଷ୍ୟ ଜନ୍ମ ସିଦ୍ଧି ଲାଭ କରିବା, ବହୁତ ସହଜ। ତେଣୁ ଭଗବାନ କହିଲେ, ମାମୁ ପେତ୍ୟ ପୁନର୍ଜନ୍ମ ଦୁଃଖାଳୟମ ଅଶାଶ ନା ପ୍ରମତି ମହାସିଦ୍ଧି, ଇଏ ହେଉଛି ଶ୍ରେଷ୍ଠ ସିଦ୍ଧି, ଭଗବାନ ଶରଣରେ ଯେଉଁମାନେ ଯିବେ। ତେଣୁ ଇଏ ଯେଉଁ ଇନ୍ଦ୍ର ଯେଉଁ ଯାଇକରି ପ୍ରାର୍ଥନା କଲେ, ତେଣୁ ହଁ ଇଏ ଯେତେବେଳେ ଚାହିଁଲ ପତ୍ନୀ, ସେ ଚାହିଁବ ବିବାହ ଯେଉଁ କରୁଛନ୍ତି, ବିବାହର ଉଦ୍ଦେଶ୍ୟ ହେଉଛି ଏଇ ପୁତ୍ର ସନ୍ତାନ ଲାଭ କରିବା, ପୁତ୍ର ସନ୍ତାନ ଉଦ୍ଦେଶ୍ୟରେ ଏଇ ବିବାହ କାର୍ଯ୍ୟ। ଭଗବତ ଗୀତାରେ ଭଗବାନ କହିଲେ କ'ଣ, ଧର୍ମ ଅଭିବୃଦ୍ଧ ଭୂତେଷୁ କାମସ୍ମି ଭରତର୍ଷଭ, ଏ ଯେଉଁ କାମନା କାମ ଯେଉଁ ରହିଛି, କାମ ଭାବ ଯେଉଁ ମୈତ୍ରୀ ଭାବ ରହିଛି, ଇଏ ମଧ୍ୟ ଅଧାର୍ମିକ ନୁହଁ, ଇଏ ଧାର୍ମିକ ବସ୍ତୁ, ଧାର୍ମିକ କଥା। ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ମାନ ଯେଉଁ କି, କିନ୍ତୁ ଧର୍ମ ଅବିରୁଦ୍ଧ, ଧର୍ମକୁ ଯଦି ବିରୁଦ୍ଧ କରାଯାଉନାହିଁ, ଭଗବାନ କହିଲେ ମୁଁ ସେ କାମରେ ମୁଁ ରହିଛି, ଧର୍ମ ଅବିରୁଦ୍ଧ ଭୂତେଷୁ କାମସି ଭରତର୍ଷଭ, ଧର୍ମର ବିରୁଦ୍ଧ, ସେଥିପାଇଁ ଆମର ଯେଉଁ ନିୟମ ରହିଛି, ଚାରୋଟି ନିୟମ ରହିଛି, ତା ଦେହରେ ଗୋଟିଏ ନିୟମ ହେଉଛି ଅବୈଧ ସ୍ତ୍ରୀ ସଙ୍ଘ, ଅବୈଧ ସ୍ତ୍ରୀ ସଙ୍ଘ କହିଲେ ସେଠି ଭଗବାନ ନାହାନ୍ତି, ସେଇଟା ଅଧର୍ମ। ତେଣୁ ଭଗବାନ ସ୍ତ୍ରୀ ଯିଏ ସେ ଚାହିଁବ ତାଙ୍କ ସ୍ୱାମୀଠାରୁ ଗୋଟେ ପୁତ୍ର ସନ୍ତାନ ପାଇବା ପାଇଁ, ତେଣୁ କିନ୍ତୁ ତାହାର ରହିଛି ସବୁ ବିଭିନ୍ନ ପ୍ରକାର ସବୁ ରୁଲ୍ସ ଆଣ୍ଡ ରେଗୁଲେସନ୍ସ ରହିଛି, ଭେଦରେ ସବୁ ବର୍ଣ୍ଣନା କରାଯାଇଛି। ସନ୍ଧ୍ୟା ସମୟରେ ଇଏ ଜଣେ ସ୍ତ୍ରୀ ଜଣେ ସ୍ୱାମୀଙ୍କର ସଙ୍ଗ କାମନା କରିବା କଥା ନୁହଁ, ଏ କଥା ସେଥିପାଇଁ ଆସିଲେ ହିରଣ୍ୟାକ୍ଷ ହିରଣ୍ୟକଶିପୁ ଆସିଲେ, ତୃତୀୟ ସ୍କନ୍ଧରେ ସେଠି ବର୍ଣ୍ଣନା କରାଯାଇଛି, ଲୀଳା ବର୍ଣ୍ଣନା କରାଯାଇଛି। ଦେଖନ୍ତୁ ସେଇ ସନ୍ଧ୍ୟା ସମୟ ଥିଲା, ଭଗବାନ ସେଠି ଉପସ୍ଥିତ ହେଇଥିଲେ, ଭଗବାନ ଫ୍ରେଶ୍ ଉଠିଥିଲେ ଶୟନରୁ ଉଠିଥିଲେ, ଏବଂ ଧରଣୀ ଦେବୀ ତାଙ୍କର ପତ୍ନୀ ତପସ୍ୟା କରୁଥିଲେ। ଭଗବାନ ଯେତେବେଳେ ସେଠି ଆବିର୍ଭାବ ହେଇଗଲେ, ଭଗବାନ ପଚାରିଲେ କ'ଣ ଚାହୁଁଛ ତୁମେ, ସେ ଚାହିଁଲେ ମୋର ପୁତ୍ର ସନ୍ତାନ ଦରକାର, ତେଣୁ ଏଇ ଉପଯୁକ୍ତ ସମୟ ନଥିଲା, ତେଣୁ ତାଙ୍କର ଯେଉଁ ସନ୍ତାନ ଜାତ ହେଲେ ସିଏ ହେଉଛନ୍ତି ନରକ ଭୌମାସୁର। ଆମେ ଆସନ୍ତାକାଲି କହିବା ସେଇଟା, ଆମେ ଖାଲି ସଂକ୍ଷେପରେ କହିଦେଲେ ଭୌମାସୁର। ତେଣୁ ଭୂମିଦେବୀ ପ୍ରାର୍ଥନା କଲେ ଇଏ ଅସୁର, ସେଥିପାଇଁ ଅସୁର ହେଲେ, ଉପଯୁକ୍ତ ସମୟ ରହିଛି, ତା'ର ସମୟ ବେଳା ରହିଛି। କଶ୍ୟପ ମୁନି ସେ କଥା କହିଥିଲେ ଦିତିଙ୍କୁ, ଏସବୁ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଷଷ୍ଠ ସ୍କନ୍ଧରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଏସବୁ ରହିଛି। ତେଣୁ ଯାହା ବି ହେଉ, ଏ ଯେତେବେଳେ କହିଲେ ଭୂମିଦେବୀ ପ୍ରାର୍ଥନା କଲେ, ପ୍ରଭୁ ମୋର ପୁତ୍ରକୁ ସୁରକ୍ଷା ପ୍ରଦାନ କରନ୍ତୁ। ତେଣୁ ଭଗବାନ ଗୋଟେ ତାଙ୍କର ଯେଉଁ ରହିଛି ସାଙ୍ଗ ଧନୁ ନେଇଛନ୍ତି ନା, ସାଙ୍ଗ ଧନୁ ଭଗବାନ ଧନୁଟି ଅସ୍ତ୍ର ଯେଉଁ ରହିଛି ତୀର, ସେଇ ତୀରକୁ ଦେଇଥିଲେ ତାଙ୍କୁ ସାଙ୍ଗ ଧନୁ। ଭଗବାନଙ୍କ ଯେଉଁ ରହିଛି ଧନୁ, ସେ ତୀର ଯେଉଁ ବ୍ୟବହାର କରନ୍ତି ଭଗବାନ, ସେଇ ତୀରକୁ ତାକୁ ଦେଇଥିଲେ, ତମେ ରଖ ବୋଲି, ତମ ପୁତ୍ରକୁ ଦେବ, ଆଉ କେହି ତାଙ୍କୁ ଜୟ କରିପାରିବେ ନାହିଁ। ଭଗବାନଙ୍କର ଶକ୍ତିରେ ଯିଏ ଶକ୍ତିମାନ ହୋଇଛନ୍ତି, ତାଙ୍କୁ କିଏ ପରାହତ କରିପାରିବ, ଏ କରିପାରିବେ ନାହିଁ। ଏବଂ ପୃଥିବୀ ଦେବୀ ମଧ୍ୟ ପ୍ରାର୍ଥନା କରିଥିଲେ ମୋର ପୁତ୍ରକୁ ରକ୍ଷା କରିବା ପାଇଁ, ଭଗବାନଙ୍କ ମଧ୍ୟ ସେ ପୁତ୍ର। ଏବଂ ଏମିତି ନୁହଁ ଖାଲି ସେ ଭଗବାନ ପୁତ୍ର, ଆମେ ସବୁ ତ ଭଗବାନଙ୍କର ଅଲଗା ଜିନିଷ ତା ନୁହଁ, ଆମେ ସମସ୍ତେ ଭଗବାନ ପୁତ୍ର। ପିତାମ ସେ ଜଗତୁ ମାତା ଧାତା ପିତାମ ବେଦ୍ୟମ ପବିତ୍ର ମଙ୍କାର ରୁକ୍ସାମ ଯୁଜୁରେଇ ବଚ, ଭଗବାନ ସମସ୍ତଙ୍କର ପିତା, ସମସ୍ତଙ୍କର ମାତା, ସମସ୍ତଙ୍କର ଧାତା, ସମସ୍ତଙ୍କ ପିତାମ, ଭଗବାନ ସବୁ କିଛି। ତେଣୁ ଯାହା ହଉ, ଭଗବାନ ଲୀଳା ଏଇଟା ବୁଝିବାକୁ ପଡ଼ିବ। ତେଣୁ ଭଗବାନ କହିଥିଲେ, ତମେ ଯେତେ ଦିନ ପର୍ଯ୍ୟନ୍ତ ଅନୁମତି ନ ଦେବ ମୁଁ ତାଙ୍କୁ ହତ୍ୟା କରିବି ନାହିଁ। ଅସୁରକୁ ଭଗବାନ ହତ୍ୟା କଲେ ତାଙ୍କର ସଦ୍ଗତି ହେବ, ସଦ୍ଗତି ହେବ। ତେଣୁ ପୃଥିବୀଦେବୀଙ୍କୁ ସେଇଟା ସେ ଦେଇଥିଲେ, ଏହି ପୃଥିବୀଦେବୀଙ୍କର ଇଏ ଔଷଧ ଅଂଶରେ ଆସିଛନ୍ତି ସତ୍ୟ, ଇଏ କିଏ ସତ୍ୟଭାମା, ତେଣୁ ସତ୍ୟଭାମାଙ୍କୁ ନେଇକରି ଗଲେ, ସତ୍ୟଭାମା ତ ଅନୁମତି ଦେବେ, ତାଙ୍କୁ ହତ୍ୟା କର, ଏସବୁ ଲୀଳା ଆସିବ, ବହୁତ ଘଟଣା ରହିଛି, ବହୁତ କଥା ରହିଛି। ତେଣୁ ସତ୍ୟଭାମାଙ୍କୁ ନେଇକି ଗଲେ, ସାଙ୍ଗ ଧନୁ, ସାଙ୍ଗ ଧନୁରେ ଯେଉଁ ତୀର ଲାଗିବ ସେ ତୀରକୁ ସେ ଦେଇଦେଇଥିଲେ ତାକୁ। ଏଇ ବହୁତ ଆ ଭିତରେ ବହୁତ କଥା ରହିଯାଇଛି, ଆମେ ଆଲୋଚନା କରିବା ପରେ ପରେ। ତେଣୁ ଭଗବାନ ଗଲେ, ସେଇଠି ଗଲେ, ସେଠି ଯେଉଁ ରହିଛି ଆସାମର କାମରୂପ, ସେଠି ଯାଇକିରି ଏଭଳି ଅଭେଦ ସିକ୍ୟୁରିଟି ରହିଛି, କେହି ପ୍ରବେଶ କରିପାରିବେ ନାହିଁ। ପ୍ରଥମେ ହେଉଛି ଆସନ୍ତା ପର ଶ୍ଳୋକରେ ବର୍ଣ୍ଣନା କରାଯାଏ, ଆମେ ସେଇଟା କହିବା। ତେଣୁ ଏଠି ଏ ଶ୍ଳୋକର ଭାଷ୍ୟରେ କୁହାଯାଉଛି କ'ଣ ନା, ଶ୍ରୀଧର ସ୍ୱାମୀ କହୁଛନ୍ତି, ଭୈଷ୍ମୀ ଜାମ୍ବବତୀ ଭାମା ସତ୍ୟା ଭଦ୍ରା ଚ ଲକ୍ଷ୍ମଣା, ସତ୍ୟା ଭଦ୍ରା ଚ ଲକ୍ଷ୍ମଣା କାଳିନ୍ଦି ମିତ୍ରାବିଦା ସେଠି ଅଷ୍ଟୁ ପଟ୍ଟମହାସ୍ତ୍ରିୟ। ଏଇ ଆ ପୂର୍ବରୁ ସେଇଟା ବର୍ଣ୍ଣନା କରାଗଲା, ଭଗବାନ ଏ ଆଠ ଜଣ କନ୍ୟାକୁ ବିବାହ କରିଥିଲେ, ପତ୍ନୀ ରୂପରେ ଗ୍ରହଣ କରିଥିଲେ। ପ୍ରଥମେ ହେଉଛି ଭୈଷ୍ମୀ, ଭୈଷ୍ମୀ ହେଉଛନ୍ତି ଭୀଷ୍ମଙ୍କର ପୁତ୍ର ପୁତ୍ରୀ ବା ରୁକ୍ମିଣୀ। ଭୈଷ୍ମୀ ଜାମ୍ବବତୀ, ଏ ଦ୍ୱିତୀୟ ବିବାହରେ ଜାମ୍ବବାନଙ୍କର କନ୍ୟା ଜାମ୍ବବତୀକୁ ବିବାହ କଲେ। ତୃତୀୟା ହେଉଛନ୍ତି ଭାମା ସତ୍ୟା, ସତ୍ୟଭାମାଙ୍କୁ ବିବାହ କଲେ। ଚତୁର୍ଥା ହେଉଛନ୍ତି ଭଦ୍ରା ଚ ଲକ୍ଷ୍ମଣା ଚ, ଏ ଚତୁର୍ଥ ନୁହଁ, ଏ ପରେ ପରେ ଆସିଲା, କିନ୍ତୁ ଏଠି ବର୍ଣ୍ଣନା କରିଦେଇଛି ସୁଖଦେବ ସ୍ୱାମୀ, ଏ ଶ୍ରୀଧର ସ୍ୱାମୀ। ଭଦ୍ରା ଚ ଲକ୍ଷ୍ମଣା କାଳିନ୍ଦୀ ମିତ୍ରବିନ୍ଦା ଚେତି ଅଷ୍ଟୁ ପାଠ ମହିଷ, ଏମାନେ ଅଷ୍ଟ ପାଠରାଣୀ ଭଗବାନଙ୍କର। ଉନଷଷ୍ଠୀ ଏହି 69 ଅଧ୍ୟାୟରେ ଭୌମଂ ହତ୍ୱା ତେନାଥା ହରି, ଏହି 69 ଅଧ୍ୟାୟରେ ବର୍ଣ୍ଣନା କରାଯିବ ଭୌମଙ୍କୁ ହତ୍ୟା କରାଯିବ, ନରକାସୁରକୁ ହତ୍ୟା କରାଯିବ କୁହାଯାଉନି, ଭୌମ ବୋଲି କୁହାଯାଉଛି। ଭୌମ ଏଇଟାର ମଧ୍ୟ କାରଣ ରହିଛି, ତେଣୁ ସେଠି କହୁଛନ୍ତି ସେ ଭୌମମ୍ ହତ୍ୱା ତେନାହୃତ ହରି, ତାଙ୍କୁ ହତ୍ୟା କରିକିରି ହରି ସିଏ ଭଗବାନ ହରି କ'ଣ କରିବେ ନା, କନ୍ୟା ସହସ୍ରଶ ପ୍ରାପ ପାରିଜାତମ ଦିବହରତ, ଭଗବାନ ତାଙ୍କୁ ଇଏକୁ ହତ୍ୟା କରିବେ, ଭୌମାସୁରକୁ ହତ୍ୟା କରିକିରି କନ୍ୟା ସହସ୍ରଶ ପ୍ରାପ, ସେ 16,100 କନ୍ୟାକୁ ବନ୍ଦୀ କରି ରଖିଥିବେ ଭଗବାନ ତାଙ୍କୁ ସବୁ ଉଦ୍ଧାର କରିବେ, ଏବଂ ତାଙ୍କୁ ପ୍ରାପ ହତ୍ୱା କ'ଣ ତେନ କନ୍ୟା ସହସ୍ରଶ ପ୍ରାପ ପାରିଜାତମ ଦିବ ହରତ ହରତ, ତେଣୁ ଭଗବାନ ତାଙ୍କୁ ହତ୍ୟା କରିକି ତାଙ୍କ ପୁତ୍ର ଭଗଦତ୍ତକୁ ରାଜା କରିବେ, ଯେଉଁ ପୃଥିବୀ ଦେବୀ ଭଗବାନ ସ୍ତୁତି କରିବେ, ଏସବୁ ଆସିବ ବର୍ଣ୍ଣନା କରାଯିବ, ଆମେ ଗତକାଲି ମଧ୍ୟ କହିଥିଲେ ସ୍ତୁତି କରିବେ। ତାପରେ ଏ ଯେଉଁ ଭୌମାସୁର ନେଇଯାଇଥିଲେ ସବୁ ହରଣ କରି ନେଇଯାଇଥିଲେ, ଇନ୍ଦ୍ରଙ୍କର ଯେଉଁ ବରୁଣଙ୍କର ଛତ୍ର, ଅଦିତିଙ୍କର କୁଣ୍ଡଳ ଏବଂ ତାଙ୍କର ମଣି ପର୍ବତ, ଏସବୁ ତାଙ୍କୁ ନେଇକରି ଯିବେ। ତାଙ୍କୁ ହତ୍ୟା କରିସାରିଲା ପରେ ଏସବୁ ବହୁତ ଘଟଣା ରହିଛି, ହଁ ଅସମ୍ଭବକୁ ସମ୍ଭବ କରିବେ ଭଗବାନ। ଏସବୁ କଥା କହିବା। ତେଣୁ ଭଗବାନ ଆଉ ଫେରିଲେ ନାହିଁ ଦ୍ୱାରକାକୁ, ସେ ରାଣୀମାନଙ୍କୁ ପଠାଇଦେଲେ, ସେ 16,100 କନ୍ୟାଙ୍କୁ ପଠାଇଦେଲେ ଦ୍ୱାରକାକୁ, ବ୍ୟବସ୍ଥା କରିଦେଲେ ଭଗବାନ, ନିଜେ ଗଲେ ସ୍ୱର୍ଗକୁ। ଏଠି କୁହାଯାଉଛି ନିଜେ ଗଲେ ସ୍ୱର୍ଗକୁ ଗଲେ, କନ୍ୟା ସହସ୍ର ପାପ ପାରିଜାତମ ଦିବ ହରତ, ଦିବ ଲୋକକୁ ଗଲେ, ସ୍ୱର୍ଗ ଲୋକକୁ ଗଲେ, ଗରୁଡ଼ ପୃଷ୍ଠରେ ସ୍ୱର୍ଗ ଲୋକକୁ ଗଲେ, ସତ୍ୟଭାମାଙ୍କ ସହିତ ଗଲେ। କାହିଁକି ନା ଇ ବି ଗୋଟେ ଘଟଣା ରହିଛି, ବହୁତ ବଡ଼ ଘଟଣା ରହିଛି, ଆମେ ସବୁ କହିବା। ପାରିଜାତମ ଖାଲି ସଂକ୍ଷେପରେ କହିଦେବା, ଏ ପାରିଜାତ ଗୋଟେ ଥର ନାରଦ ମୁନି ଆଣିକରି କଳହ ସୃଷ୍ଟି କରିଦେଇଥିଲେ, ଆଠ ରାଣୀଙ୍କ ଭିତରେ କଳହ ସୃଷ୍ଟି କରିଦେଇଥିଲେ। ଗୋଟେ ପାରିଜାତ ଆଣିଥିଲେ ସ୍ୱର୍ଗରୁ, ଆଣିକରି ରୁକ୍ମିଣୀଙ୍କୁ ଦେଇଦେଇଥିଲେ, ବା କୃଷ୍ଣଙ୍କୁ ଦେଇଥିଲେ, କୃଷ୍ଣ ରୁକ୍ମିଣୀଙ୍କୁ ଦେଲେ। ଏ କଥା ଯେତେବେଳେ ସତ୍ୟଭାମା ଜାଣିଲେ, ତାଙ୍କର ଆସିଲା ଅଭିମାନ, ଆସିଲା କହିଲେ ରୁକ୍ମିଣୀଙ୍କୁ ଦେଲ ଫୁଲ, ମୋତେ ଦେଲ ନାହିଁ କହି। ତେଣୁ ଭଗବାନ କହିଥିଲେ, ମୁଁ ତୁମକୁ ଫୁଲ କ'ଣ, ଗୋଟେ ଗଛଟା ପୁରା ଦେଇଦେବି, ଫୁଲ ଗଛ, ସବୁଦିନ ଫୁଲ ଫୁଟିବ ତା ଦେହରୁ, ଏଇଟା କହିଥିଲେ। ବର୍ତ୍ତମାନ ନେଇକି ଗଲେ, ସତ୍ୟଭାମ ନେଇଗଲେ, ଦିବ ସ୍ୱର୍ଗ ଲୋକକୁ ଗଲେ, ହରତ ପରିଣୀୟ ତଥ ତା ଭି ତନ୍ ମନୋରଥକୁ ନେଇ। ତେଣୁ ସେଠି ଗଇକିରି ସେତେବେଳେ ଯେତେବେଳେ ଗଲେ ଭଗବାନ ଯାଇ ପହଞ୍ଚିଲେ, ଦେବଲୋକରେ ଦେବତାମାନେ ସମସ୍ତେ ତାଙ୍କୁ ସ୍ୱାଗତ କଲେ, ତାଙ୍କୁ ପୂଜା କଲେ, କେତେ କ'ଣ ସବୁ କରାଗଲା। ସବୁ ହେଲା ପରେ, ତାପରେ ଯେତେବେଳେ ଭଗବାନ ଫେରୁଛନ୍ତି, ସେତେବେଳେ ସତ୍ୟଭାମା କହିଲେ ଏଇ ପୁଷ୍ପ ଦେଖିଲି ପାରାଦ୍ୱୀପ ଫୁଲ ସବୁ ରହିଛି, ବହୁତ ବାସ ହେଉଛି, ସୁବାସ ରହୁଛି। ସେଠିକାର ବର୍ଣ୍ଣନା କରାଯାଏ, ସ୍ୱର୍ଗ ଲୋକର ଯେଉଁ ଫୁଲ ରହିଛି ସେ ମ୍ଳାନ ହୁଏ ନାହିଁ, ମ୍ଳାନ ହୁଏ ନାହିଁ, ତେଣୁ ସେ ବାସରେ କମ୍ପି ଯାଉଛି ସେ ସ୍ଥାନ। ଯେତେବେଳେ ଭଗବାନ ଆସୁଛନ୍ତି ଗରୁଡ଼ ପୃଷ୍ଠରେ, ସତ୍ୟଭାମା ଦେଖିଲେ ପାରିଜାତକୁ, ପାରିଜାତ ଫୁଲ ଆଗରୁ ଦେଖିଥିଲେ ଏବଂ ବର୍ତ୍ତମାନ ଦେଖିଲେ ସେଇ ଫୁଲକୁ, ଆରେ ଏଇ ତ ସେଇ ଫୁଲ, ତେଣୁ ତାଙ୍କର ମନେ ପଡ଼ିଲା ଭଗବାନ କହିଥିଲେ ମୋତେ ଦେବେ ବୋଲି। ତେଣୁ ଭଗବାନଙ୍କୁ ଇସାରା ଦେଇଦେଲେ, ଭଗବାନ କହିଲେ ଗରୁଡ଼ଙ୍କୁ ଇସାରା ଦେଇଦେଲେ, ତେଣୁ ଗରୁଡ଼ କ'ଣ କଲେ ନା ତାଙ୍କ ଥଣ୍ଟରେ ସେ ପାରିଜାତ ପୁଷ୍ପକୁ ଖାଡ଼ିଦେଲେ। ନେଇକି ଯେଉଁ ଯାଉଛନ୍ତି ସେହି ସମୟରେ ଆତ୍ମାରାମ ପି ଅସୌରେମେ, ଯଦି ଭଗବାନ ଆତ୍ମାରାମ, ତାଙ୍କର କୌଣସି ପତ୍ନୀଙ୍କର ଆବଶ୍ୟକତା ନାହିଁ, କିଛି ଦରକାର ନାହିଁ, କିନ୍ତୁ ସିଏ ଆତ୍ମାରାମ ପି ଅସୌରେମେ ତାତ୍ ଗୃହେଶୁ ଗୃହସ୍ଥବ। ତେଣୁ ଭଗବାନ ଏସବୁ ରହିଛି, ଏସବୁ କଥା ରହିଛି, ଆମେ ଆପରସବୁ ବର୍ଣ୍ଣନା କରାଯିବ। ଇନ୍ଦ୍ର ସଚିଦେବୀ କହିବେ, ଇଏ ଆମର ଲୋକର ସ୍ୱର୍ଗ ଲୋକର ପାରିଜାତ, ଏ ପୃଥିବୀ ଲୋକକୁ କାହିଁକି ଯିବ କହିବେ। ଇନ୍ଦ୍ର ଭଗବାନ ସହିତ ପୁଣି ଯୁଦ୍ଧ କରିବେ, ଏଭଳି ଭା ଇନ୍ଦ୍ରଙ୍କର ମୋହ ହେଇଛି, ବଜ୍ର ଛାଡ଼ିବେ ଭଗବାନଙ୍କୁ, ବଜ୍ର ଛାଡ଼ିବେ। ଇଏ ଗରୁଡ଼ ଦେବ କ'ଣ କରିବେ, ତା ପଙ୍ଖକୁ ଗୋଟେ ଛାଡ଼ିଦେବେ ତାଙ୍କ ବଜ୍ର ସହିତ ଯୁଦ୍ଧ କରିବା ପାଇଁ, ଏ ଭଗବାନ ଚାଲିଯିବେ, ଗରୁଡ଼ ଚାଲିଯିବେ ଦ୍ୱାରକାକୁ। ଏ ବଜ୍ର ସେ ପଙ୍କ ସହିତ ଯୁଦ୍ଧ କରିବା ଭିତରେ ଭଗବାନ ଚାଲିଯାଇଥିବ, ନଥିବେ। ତେଣୁ ଏଠି କୁହାଗଲା ଭଗବାନ ବିବାହ କରିବେ, 16,100କୁ ବିବାହ କରିବେ, ଏକ ସମୟରେ ବିବାହ କରିବେ, 16,100। ଏସବୁ ଏଇ ଲୀଳା ସବୁ ବର୍ଣ୍ଣନା କରାଯିବ। ଯଦିଓ ସେ ଆତ୍ମାରାମ, ତାଙ୍କର କୌଣସି ଆବଶ୍ୟକତା ନାହିଁ, କୁହାଗଲା ନା ଇନ୍ଦ୍ର ସହିତ କହି ଲକ୍ଷ୍ମୀଦେବୀ ଯେତେବେଳେ କହୁଥିଲେ ସେତେବେଳେ ଏଇ କଥାଟି କହିଥିଲେ। ଏତେ ସବୁ ବ୍ୟକ୍ତି ଅଛନ୍ତି, ବହୁତ ଭଲ ଭଲ ଗୁଣ ରହିଛି, କିନ୍ତୁ କିଛି ନା କିଛି ଦୋଷ ରହିଛି, କିନ୍ତୁ ଭଗବାନ ଯେ ଅଜିତ ରୂପରେ ସେଇଠି ରହିଥିଲେ, ଭଗବାନ ଷଷ୍ଠମନୁଙ୍କ ସମୟର କଥା, ବା ଷଷ୍ଠମନୁଙ୍କର ଅବତାର ହେଉଛନ୍ତି ଅଜିତ, ଭଗବାନ ସେଇଠି ରହିଥିଲେ, ଭଗବାନ ଲକ୍ଷ୍ମୀଦେବୀକୁ ଅନୁସା କରୁନାହାନ୍ତି, ଲକ୍ଷ୍ୟ କରୁନାହାନ୍ତି। ତେଣୁ ଭଗବାନଙ୍କ ଉପରେ ଯେତେବେଳେ ତାଙ୍କ ଦୃଷ୍ଟି ଗଲା, ସେତେବେଳେ କହିଲେ ନ କାଙ୍କ୍ଷତେ ହିଁ ମାମ, ଭଗବାନ ଯଦିଓ ମୋତେ ଚାହୁଁନାହାନ୍ତି, ତାଙ୍କର ସବୁ ଭଲ ଗୁଣ ରହିଛି, ଏମିତି କିଛି ନାହିଁ, ତାଙ୍କର ଦୋଷ ରହିଛି ଭଗବାନଙ୍କର, କିନ୍ତୁ ଲକ୍ଷ୍ମୀଦେବୀ କହିଲେ ଗୋଟିଏ ଦୋଷ ବାହାର କଲେ, କ'ଣ ନା ମୋତେ ସେ ଚାହୁଁନାହାନ୍ତି। ଭଗବାନ ନ ଚାହିଁଲେ ମଧ୍ୟ ଲକ୍ଷ୍ମୀଦେବୀ ଭଗବାନଙ୍କ ସେବା କରୁଛନ୍ତି। ସେଇଠି କଥା କହୁ, ଆତ୍ମାରାମ ପି ଅସୌ ରେମେ ତତ୍ ଗୃହେଶୁ ଗୃହସ୍ଥବତ୍, ଭଗବାନଙ୍କର ଗୃହସ୍ଥ ଲୀଳା ନାରଦ ମୁନିଙ୍କର କୌତୂହଳ ଜାତ ହେବ, ଯାଇକି ଦେଖିବେ କିଭଳି ଭାବରେ ଭଗବାନ ଗୃହସ୍ଥ ଲୀଳା କରୁଛନ୍ତି, 16,108 ରାଣୀ, ଏସବୁ କଥା ରହିଛି। ତେଣୁ ଯେନ ତାହା ସ୍ତ୍ରୀ ଓ ନିରୁଦ୍ଧା ସ୍ୱଭୌମ ଚକାରାଧ୍ୟନ କାରଣେନ ହତ ତତ୍ ଆଚକ୍ଷତୁ, କ'ଣ ପାଇଁ ତାକୁ ହତ୍ୟା କଲେ, ଏସବୁ କଥା ଏସବୁ ବର୍ଣ୍ଣନା କରାଯିବ। ତେଣୁ ଆର ବହୁତ ବିସ୍ତାର ଲୀଳା ରହିଛି, ଆମେ କହିଥିଲୁ ସେଥିପାଇଁ କମ୍ପ୍ୟୁଟରଟା ମୁଁ ଆଣିଥିଲି ଆସ କଥା କହିବି ବୋଲି, କିନ୍ତୁ ଆମର ସମୟ ହୋଇଗଲା, ତେଣୁ ଆମେ କଥା ସର୍ବଶେଷ ପରେ ଆମେ 2 ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରିବା, ନହେଲେ ଭଜନ ଯଦି ବୋଲି ଭଲ ଆୟ ନୀଳ ଶୈଳ। ତେଣୁ ଆମର କଥା ବିଶ୍ରାମ ଦେବା ବର୍ତ୍ତମାନ ସମୟ ହୋଇଗଲେ। ତେଣୁ ଆପଣମାନଙ୍କୁ ବହୁତ ଧନ୍ୟବାଦ, ଆପଣମାନେ ସମୟ ଧରିକି ଆମ କଥା ଶ୍ରବଣ କଲେ। ଆମର ଯଦି କିଛି କଥାରେ ତ୍ରୁଟି ରହିଥାଏ ଆମେ କ୍ଷମା କରିବେ। ହରେ କୃଷ୍ଣ, ଜୟ ଶ୍ରୀମଦ୍ ଭାଗବତମ୍ କୀ, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କୀ, ଜୟ ଶ୍ରୀ ଗୁରୁଦେବ କୀ, ସମବେତ ଗୌରଭକ୍ତ କୀ, ନିଦାୟ ଗୌର ପ୍ରେମାନନ୍ଦୀ। ତବ କଥାମୃତମ୍ ତପ୍ତ ଜୀବନମ୍ କବି ଭିରିତ କର୍ମ ସାପହମ୍। ଶ୍ରବଣ ମଙ୍ଗଳ ଶ୍ରୀମଦାତତମ୍ ଭୁବି ଗୃଣନ୍ତି ତେ ଭୂରିଦାଜନ। ଚାଲ ସଖି ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ। ସୁରତ କି ବେଶ କରିଅଛି କେଉଁ ସୁରପତି ବେଶ ଅଛି ସେ ଯେ ଶ୍ରୀମୁଖ ତୋରା ରେ ସୁନା ସୁନା କେରା କେରା ସେ ଯେ ଶ୍ରୀମୁଖ ତୋରା। ଶ୍ୱେତ ପଦ୍ମ ଆଖି ଦେଖିଲେ ଗୋ ସଖି ଚିତ କି ବା ଉଡ଼େ ଆଉ। ଶ୍ୱେତ ପଦ୍ମ କି ଦେଖିଲେ ଗୋ ସଖି ଚିତ କି ବା ଉଡ଼େ ଆଉ। ଗଗନରେ କୁଣ୍ଡଳ ଦିଶେ ଜଳମଲ ଗଗନରେ କୁଣ୍ଡଳ ଦିଶେ ଜଳମଲ श्री पुरुषतमे रहणी करिबा खाइबा छोड़ा तुलसी पैसा लोबे गो सिंह द्वार ठारे पैसा लोबे गो सिंह द्वार ठारे चक्र गदा पद्म आ प्रभु धरिछन्ति अंत करे सण दुर्गति ग्रह पीड़ा माने सण दुर्गति ग्रह पीड़ा माने सागर गोपाद पद्मी लय कर जे जे दया सागर Krishna Hare 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 Rama Hare Rama 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 Hare Krishna Hare 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 Rama Hare Rama 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 Hare Hare कृष्ण बलराम श्री जगन्नाथ बल सुधर महारणी की जय श्री राधा कृष्ण चंद्र श्री लक्ष्मण देव की जय श्री सीताराम लखनमान जी की जय ग्रंथ राशि भागवतम की श्रील प्रभुपाद महाराज की जय, श्री गुरुदेव की जय, स्वामी गौर भक्त की जय, सदाई गोत्रमानंदी और हरे कृष्णा वर्तमान प्रसाद याजो समझ प्रसाद वर्ग